भगवते वासुदेवाय चरित्र अनुव्रता विश्वस्त शुक्रण आम सतान पिता दक्ष कन्या मान अभिलाष जानपारी कन्या मान मध्य तेरह जन को आपण हस्त अर्पण करूँ आम मैंने आपंकर अनुगत अटु भारत कहे साधारणतः कन्या मैंने पिता आगे से पति सम्बन्धी कथा पति निर्वाचन कथा प्रकाश करने को लज्जाबोध करती किंतु पिता अन्य जरिया कन्या मान मतगत कथा व अभिलाषर कथा बुझाती विशेषकर आई माँ का जरिया बुझाती कारण नातुण मैंने आई मान को निशंग चित्तर से मन कथा कही था दक्ष प्रजापति कन्या मान अभिलाष कौन से कथा कौन से उपाय जानपारे एवं तेरह जन कन्या कश्यप को प्रदान कले दीतिर सब भौणी संतान माता हो सारी तेणु से बा दीति से एक स्वामी प्रति समान भाव अनुगत होता हेतु से कहीं संतान लाभ नक रे तेणु एक दीति सन्ध्या समय यज्ञशाला स्वामी समाधिग्रस्त होती से समय समाधि भग्न होना तेणु से ये भाव कही चलती कम पीड़िता ही तांकर समाधि भग्न होने ये भाव कही चलते से बर्तमान कहते ये श्लोक जे आमर भाव से जापारे आम पिता जापारे सविदित्वात्मजान मो भाव आम मनर भाव आम मन मनरे कौन चिंता करूचे से बुझीपरि ना କାହିଁକିନା ଆମର ମନ କଥା ଆମେ ଜାଣିଛେ, କିନ୍ତୁ ଭଗବାନ ବୁଝିପାରନ୍ତି। ବା ଆମର ମନ ସହିତ ଯେଉଁମାନଙ୍କର ମନ ସମ୍ବନ୍ଧିତ ସେମାନେ ମଧ୍ୟ ବୁଝିପାରିବେ। ତେଣୁ ଭଗବାନ କିଭଳି ବୁଝିପାରନ୍ତି ବା ଜାଣିପାରନ୍ତି, ଭଗବାନଙ୍କୁ ପରମାତ୍ମା ବୋଲି କୁହାଯାଏ। ଭଗବାନ ଆମର ହୃଦୟରେ ରହିଛନ୍ତି, ଆମ ମନ ପାଖରେ ରହିଛନ୍ତି, ମନର କ'ଣ ଚିନ୍ତାଧାରା ସେଇଟାକୁ ସେ ଶୁଣୁଛନ୍ତି ଭଗବାନ। ତେଣୁ ଭଗବାନ କିଭଳି ଜାଣନ୍ତି ନା, ଯେମିତି ବର୍ଣ୍ଣନା କରାଯାଇଛି, ଯେମିତି ଗୋଟିଏ ଫୁଲର ଯେଉଁ ଗନ୍ଧ, ଯେଉଁ ସୁବାସ ରହିଛି ବାୟୁ ଦ୍ୱାରା ସେ ନିତ ହୁଏ, ସେଇ ସୁବାସଟି ବାୟୁ ଦ୍ୱାରା ଆସି ଆମର ନାସିକାରେ ପ୍ରବେଶ କରେ। ଜୟ ଶ୍ରୀ ରାଧା ମଦନ ମଞ୍ଜୁ କି। ସେହିଭଳି ଭାବରେ ଭଗବାନ ମନ ପାଖରେ ରହି ଆମର ହୃଦୟର କଥା ସବୁ ଜାଣନ୍ତି ଭଗବାନ ପରମାତ୍ମା। ଆମେ କ'ଣ ଚିନ୍ତା କରୁଛେ ଭଗବତ ଗୀତାରେ ଭଗବାନ କହିଛନ୍ତି, ବେଦାହମ ସମୁଦିତାନି ବର୍ତ୍ତମାନାନି ଚାର୍ଜୁଣ ଭବିଷ୍ୟାଣି ଚ ଭୂତାନି ମାଆନ୍ତୁ ବେଦନ କଶ୍ଚନ। ଭଗବାନ ଅର୍ଜୁନ କହୁଛନ୍ତି, ଅର୍ଜୁନ ତୁମେ କ'ଣ ଚିନ୍ତା କରୁଛ, କ'ଣ ଅତୀତରେ କ'ଣ ଥିଲ, ଭବିଷ୍ୟତରେ କ'ଣ ହେବ, ବର୍ତ୍ତମାନ କ'ଣ ତୁମେ ଚିନ୍ତା କରୁଛ, ସବୁ କଥା ମୁଁ ଜାଣିଛି, କିନ୍ତୁ ମୋତେ କେହି ଜାଣିପାରନ୍ତି ନାହିଁ। ବେଦାହମ ସମୁଦିତାନି, ଅତୀତରେ କ'ଣ ହେଇଥିଲା ମୁଁ ସବୁ ଜାଣିଛି, ଖାଲି ତୁମର ମନର କଥା ମୁଁ ଜାଣିନି, ସମସ୍ତଙ୍କର ମନର କଥା ମୁଁ ଜାଣିଛି, କୋଟି କୋଟି ବର୍ଷ ତଳେ କି କ'ଣ ଚିନ୍ତା କରୁଥିଲା। ଏ ଭଗବାନଙ୍କର ଶକ୍ତି, ଭଗବାନଙ୍କର ଏ ସର୍ବଜ୍ଞତା, ସବୁ କଥା ସେ ଜାଣିପାରନ୍ତି। ବେଦାହମ ସମୁଦିତାନି ବର୍ତ୍ତମାନ ଆଣିଛ ଅର୍ଜୁନ, ବର୍ତ୍ତମାନ ମଧ୍ୟ ତୁମେ କ'ଣ ଚିନ୍ତା କରୁଛ ମୁଁ ଜାଣିଛି ଅର୍ଜୁନ, ନା ପ୍ରଭୁ ମୁଁ କ'ଣ ଚିନ୍ତା କରୁଛି, ନା ତୁମେ ଚିନ୍ତା କରୁଛ ମୁଁ ଏ ଯୁଦ୍ଧରେ ଜିତିବି ନା ହାରିବି, ଏଠି ଚିନ୍ତା କରୁଛ, ମୁଁ ତୁମକୁ ଏକାଦଶ ଅଧ୍ୟାୟରେ ଦେଖେଇବି ତୁମେ ପ୍ରକୃତରେ ଜିତିବ, ତୁମେ ହାରିବ ନାହିଁ, ବିଶ୍ୱରୂପ ଦର୍ଶନ ଯୋଗରେ ମୁଁ ତୁମକୁ ଦେଖେଇବି ସେଇଟା। ତେଣୁ ବର୍ତ୍ତମାନ ଆଣିଛେ, ବର୍ତ୍ତମାନ ମଧ୍ୟ ଆମେ କିଏ କ'ଣ ଚିନ୍ତା କରୁଛେ, ବର୍ତ୍ତମାନ କେତେ 84 ଲକ୍ଷ ପ୍ରକାର ଯିବ, କିଏ କ'ଣ ଚିନ୍ତା କରୁଛନ୍ତି, ଗୋଟେ ପିମ୍ପୁଠୁ ଆରମ୍ଭ କରି ବ୍ରହ୍ମା ପର୍ଯ୍ୟନ୍ତ କାହାର ମନର କ'ଣ କଥା ଭଗବାନ ସବୁ ଜାଣନ୍ତି। ବର୍ତ୍ତମାନ ଆଣିଛେ ଅର୍ଜୁନ, ଏବଂ ଭବିଷ୍ୟତରେ ମଧ୍ୟ କିଏ କ'ଣ ହେବ, କିଏ କ'ଣ ଚିନ୍ତା କରିବ, ସେଇଟା ମଧ୍ୟ ମୁଁ ଜାଣେ ଅର୍ଜୁନ। ଭବିଷ୍ୟାଣି ଚ ଭୂତାନି, ସମସ୍ତ ଜୀବମାନଙ୍କ କଥା ମୁଁ ଜାଣେ। ମାଆନ୍ତୁ ବେଦନ କଶ୍ଚନ, ମୋତେ କିନ୍ତୁ କେହି ଜାଣିପାରନ୍ତି ନାହିଁ। ତେଣୁ ଭଗବାନଙ୍କର ମନର କଥା, ଭଗବାନଙ୍କର ହୃଦୟର କଥା ଯଦିଓ କେହି ଜାଣିପାରନ୍ତି ନାହିଁ, କିନ୍ତୁ ଭଗବାନଙ୍କର ମନର କଥା ବା ଭଗବାନଙ୍କର ହୃଦୟର କଥା ମଧ୍ୟ ଭକ୍ତ ଜାଣିପାରେ। କାହିଁକି ଭାଗବତମ ନବମ ସ୍କନ୍ଧରେ ଭଗବାନ ନିଜେ କଥା କହୁଛନ୍ତି ଦୁର୍ବାସଙ୍କୁ, ଚତୁର୍ଥ ଅଧ୍ୟାୟରେ ଭଗବାନ କହୁଛନ୍ତି ଦୁର୍ବାସଙ୍କୁ, ବୈକୁଣ୍ଠ ଲୋକ କଥା ଚାଲିଛି ସେଠି, ବୈକୁଣ୍ଠ ଲୋକରେ ଦୁର୍ବାସା ଗୋଟିଏ ବର୍ଷ କାଳ ବହୁ କଷ୍ଟ ସ୍ୱୀକାର କଲେଣି, ଯେଉଁ କ୍ରୋଧ ପ୍ରକାଶ କରିଦେଇଥିଲେ ଗୋଟେ ଜଟା ଛିଣ୍ଡେଇକରି ଭଗବାନଙ୍କର ଶ୍ରେଷ୍ଠ ଭକ୍ତ ଅମ୍ବରୀଶକୁ ହତ୍ୟା କରିବା ପାଇଁ କ୍ରୋଧରେ ଜର୍ଜରିତ ହୋଇଯାଇଥିଲେ, ହତ୍ୟା କରିବା ପାଇଁ ପଶ୍ଚାତପଦ ହେଉନଥିଲେ, କିନ୍ତୁ ବର୍ତ୍ତମାନ ନିଜର ଯେତେବେଳେ ମୃତ୍ୟୁ ସମୟ ଆସିଗଲା ସେତେବେଳେ ସେ ଭୟରେ ଜର୍ଜରିତ ହୋଇଗଲେ। ଭଗବାନଙ୍କ ଭକ୍ତଙ୍କୁ ଯେଉଁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ, ସେଇ ଜଟା ଛିଣ୍ଡିକି ପକାଇ ଫିଙ୍ଗି ଦେଇଥିଲେ, ସେ ଜଟାକୁ ଭଗବାନ ଭକ୍ତଙ୍କର ଯେ ରକ୍ଷାକାରୀ ସୁଦର୍ଶନ ଚକ୍ର, ସେ ଜଟାକୁ କୃତ୍ୟ ନାମକ ରାକ୍ଷସକୁ ଜାଳି ଦେଇଥିଲେ, ଏବଂ ଦୁର୍ବାସାଙ୍କ ପଛରେ ଧାବମାନ ହେଲେ। ଦୁର୍ବାସା ଯେତେ ଧାଇଁଲେ ମଧ୍ୟ, ଯୋଗ ଶକ୍ତି ବଳରେ ଯେତେ ଧାଇଁଲେ ମଧ୍ୟ, ସବୁବେଳେ ଦେଖିଲେ ଏଇ ଯେଉଁ ସୁଦର୍ଶନଙ୍କର ତେଜ କିଭଳି ନା, 1,000 ସୂର୍ଯ୍ୟଙ୍କର ତେଜ ଭଳି ତାଙ୍କର ତେଜ, ଏତେ ତେଜ ରହିଛି, ଏବଂ ତାଙ୍କର ପିଠି ପାଖକୁ ଲାଗିଯାଇଛି, ଆଉ ଟିକିଏ ଗୋଟିଏ ମୁହୂର୍ତ୍ତରେ ପିଠିକୁ ବିଧାରଣ କରିବ ପିଠିକି, ଏଇଭଳି ଭାବରେ ସେ ଅନୁଭବ କରୁଛନ୍ତି। ମୃତ୍ୟୁ ଆସନ ମୃତ୍ୟୁକୁ ସେ ଦେଖୁଛନ୍ତି, ଭୟରେ ଆଉ ଚିନ୍ତା କରିପାରୁନା, ଧାଉଁଛନ୍ତି ସବୁଆଡ଼େ, ଏମିତିକି ଜଳ ଭିତରେ ପଶିଲେ ମଧ୍ୟ ସେ ଭାବିଲେ ଜଳରେ ପଶିଲେ ନିଆଁଟି ଲିଭିଯିବ ନା, ସୁଦର୍ଶନ ଚକ୍ରଙ୍କର ଯେଉଁ ତାପ ଜଳ ଭିତରେ ଗର୍ଭତକ ଜଳରେ ପ୍ରବେଶ କଲେ ମଧ୍ୟ ସେ ତାପ ନିର୍ବାପିତ ହେଉନାହିଁ, ସେ ତାପ ସେହିଭଳି ଭାବରେ ରହିଛି। ସୁମେରୁ ପର୍ବତର କନ୍ଧରରେ ଆଶ୍ରୟ ନେଲେ ମଧ୍ୟ ଭାବିଲେ କନ୍ଧର ଭିତରେ ପ୍ରବେଶ କରିପାରିବେ ନାହିଁ, କିନ୍ତୁ ତା ଭିତରେ ମଧ୍ୟ ପ୍ରବେଶ କରୁଛି, ସୁଦର୍ଶନ ପ୍ରବେଶ କରୁଛନ୍ତି। ବ୍ରହ୍ମଲୋକକୁ ଯାଇ ପହଞ୍ଚିଲେ, ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ, ପ୍ରଭୁ ମୋତେ ଟିକେ ରକ୍ଷା କରନ୍ତୁ,
ଆପଣ ସେ ଦେବଦେବ ଦେବତାମାନଙ୍କର ଦେବତା ଆପଣ ରକ୍ଷା କରନ୍ତୁ, ନା ଦୁର୍ବାସା ମୁଁ ତୁମକୁ କ'ଣ ରକ୍ଷା କରିବି, ଏ ଯେଉଁ ଯାହାଙ୍କ ଯାହାଙ୍କ ଭୟରେ ତୁମେ ମୋର ଆଶ୍ରୟ ନେଇଛ, ତାଙ୍କର ଭୟରେ ମୁଁ ମଧ୍ୟ ସେଇ ଭଗବାନଙ୍କର ଚକ୍ରଧାରୀ ଭଗବାନଙ୍କର ଆଶ୍ରୟ ନେଇଛି, ତାଙ୍କ ବିରୁଦ୍ଧରେ ଆମେ କିଛି କରିପାରିବୁ ନାହିଁ, ସେ ଭଗବାନ ହେଉଛନ୍ତି ସମସ୍ତଙ୍କର ଭଗବାନ। ସୃଜାମି ତ ନିୟୁକ୍ତୁହଂ ହରୌ ହରତି ତଦ୍ବଶ ବିଶ୍ୱଂ ପୁରୁଷ ରୂପେଣ ପରିପାତି ତ୍ରିଶକ୍ତି ଧ୍ରୁବ। ମୁଁ ଯେଉଁ କାର୍ଯ୍ୟ କରୁଛି, ଯେଉଁ ସୃଷ୍ଟି କାର୍ଯ୍ୟ କରୁଛି, ମୋତେ ଭଗବାନ ବୋଲି କହୁଛନ୍ତି ଲୋକମାନେ। ଯେଉଁ ରହିଛି ବ୍ରହ୍ମାଙ୍କର ଯେଉଁ ରଜଗୁଣର ଯେଉଁ ପୁରାଣ ସବୁ ରହିଛି, ବ୍ରହ୍ମାଣ୍ଡ ପୁରାଣ ଇତ୍ୟାଦି, ତାକୁ ପଢ଼ିକି ଲୋକମାନେ ଭାବନ୍ତି ବ୍ରହ୍ମା ହେଉଛନ୍ତି ଭଗବାନ ବୋଲି, କାରଣ ବ୍ରହ୍ମା ସୃଷ୍ଟିକର୍ତ୍ତା। କିନ୍ତୁ ପ୍ରକୃତରେ ମୁଁ ଯେଉଁ ସୃଷ୍ଟି କରୁଛି, ମୋତେ ଗୋଟେ ଚାକିରି ମିଳିଛି, ସେ ସୃଷ୍ଟି କରିବାର ଚାକିରି ସୁଯାମି ତ ନିଯୁକ୍ତ ହଁ, ମୋତେ ଗୋଟେ ଚାକିରି ଦେଇଛନ୍ତି, ମାସକୁ କେତେ ଟଙ୍କା ଦେବେ, ଏଭଳି ଐଶ୍ୱର୍ଯ୍ୟ ସବୁ ମୋତେ ଦେଇଛନ୍ତି, ସେ ଚାକିରିଟି ମୋତେ ଦେଇଛନ୍ତି, ଖାଲି ମୋତେ ଦେଇନାହାନ୍ତି, ତୁମର ଯେ ପିତା ତୁମେ ଯାହାଙ୍କ ଅଂଶରେ ଯାହା ଦେଇଛ ଶିବ, ସିଏ ମଧ୍ୟ ଚାକିରି ପାଇଛନ୍ତି। ସୁଯାମି ତ ନିଯୁକ୍ତ ହର ହରତି ତତ୍ ବସ ହର ବା ଶିବଜୀ, ଯିଏକି ଯଦିଓ ମୋର ପୁତ୍ର ରୂପରେ ଯାହା ଦେଇଛନ୍ତି, ମୋର ଚକ୍ଷୁରୁ ଯାହା ଦେଇଛନ୍ତି, କିନ୍ତୁ ସେ ମଧ୍ୟ ସେଇ ଭଗବାନଙ୍କ ଦ୍ୱାରା ନିଯୁକ୍ତ ହୋଇଛନ୍ତି ଏ ସୃଷ୍ଟିକୁ ଧ୍ୱଂସ କରିବା ପାଇଁ। ଏବଂ ବିଷ୍ଣୁ ମଧ୍ୟ ସିଏ ମଧ୍ୟ ପରମପୁରୁଷ ଭଗବାନ ନୁହନ୍ତି, ଯଦିଓ ଭଗବାନ ଭଳି ଶକ୍ତିଶାଳୀ, କିନ୍ତୁ ସିଏ ମଧ୍ୟ ତାଙ୍କର ଅଧୀନରେ ବିଶ୍ୱଂ ପୁରୁଷ ରୂପେଣ ସେ ଯେଉଁ ପୁରୁଷ ଅବତାର ଗ୍ରହଣ କରି ପରିପାତି ତ୍ରିଶକ୍ତି ଧ୍ରୁବ ଏଇ ବିଶ୍ୱକୁ ପାଳନ କରୁଛନ୍ତି, ସେ ପାଳନକର୍ତ୍ତା, ସେ ମଧ୍ୟ ତାଙ୍କ ଦ୍ୱାରା ନିଯୁକ୍ତ ହୋଇଛନ୍ତି, ବିଷ୍ଣୁ ମଧ୍ୟ ତାଙ୍କ ଦ୍ୱାରା ନିଯୁକ୍ତ ହୋଇଛନ୍ତି। ତେଣୁ ମୁଁ ତୁମକୁ ରକ୍ଷା କ'ଣ କରିପାରିବି, ତୁମେ ସେଇ ଯାଅ ତାଙ୍କରି ଶରଣ ନିଅ, ନହେଲେ ଶିବଜୀଙ୍କ ପାଖକୁ ଯାଅ ଯଦି ସେ ରକ୍ଷା କରିପାରିବେ। ତେଣୁ ଦୁର୍ବାସା ଯେତେବେଳେ ତାଙ୍କର ପିତା ହେବେ ଶିବଜୀ, ତାଙ୍କର ଅଂଶରେ ଯାହା ଦେଇଛନ୍ତି ଅନ୍ୟସଂଖ୍ୟା ଗର୍ଭରୁ, ଯେତେବେଳେ ସେଠି ଯାଇ ପହଞ୍ଚନ୍ତି ଶିବଜୀଙ୍କ ଶିବଲୋକ କୈଳାସ ପର୍ବତରେ ପହଞ୍ଚନ୍ତି, ସେଠି ଶିବଜୀ ଦେଖିକିରି ସିଏ କହୁଛନ୍ତି ଦୁର୍ବାସା ତୁମେ କାହିଁକି ଟିକେ ଆସ, ଶୀଘ୍ର ଯାଅ ଶୀଘ୍ର ଯାଅ, ଏଇ ଯେଉଁ ସୁଦର୍ଶନଙ୍କର ତାପ ରହିଛି, ଏ ତାପରେ ମୁଁ ଦଗ୍ଧୀଭୂତ ହୋଇଯାଉଛି, ତୁମକୁ ମୁଁ ରକ୍ଷା କରିପାରିବିନି, ତୁମେ ଯାଅ ଯାହାଙ୍କର ଏଇ ଚକ୍ର ତାଙ୍କର ପାଖକୁ ଯାଅ, ସେ ତୁମକୁ ହୁଏତ ରକ୍ଷା କରିପାରିବେ। ତେଣୁ ବୈକୁଣ୍ଠ ଲୋକ ଯେତେବେଳେ ଯାଇ ପହଞ୍ଚନ୍ତି ଦୁର୍ବାସା, ସେତେବେଳେ ତାଙ୍କ ଶରଣ ନେଇଛନ୍ତି, ସେ ଭାବୁଛନ୍ତି ଏଇଠି ମୁଁ ନିଶ୍ଚିନ୍ତ ଭାବରେ ଏ ତାପରେ ମୁକ୍ତ ହେବି, କିନ୍ତୁ ତଥାପି ସେ ସୁଦର୍ଶନ ଛାଡ଼ୁନାହାନ୍ତି, ତାଙ୍କ ପିଠି ପାଖରେ ଗୁରୁଗୁରୁ ରହୁଛନ୍ତି, ତାପରେ ସେ ଦଗ୍ଧୀଭୂତ ହେଉଛନ୍ତି ଏବଂ ଭଗବାନ ପାଖରେ ଯେତେବେଳେ ଶରଣାପନ୍ନ ହେଉଛନ୍ତି, ଭଗବାନ କହିଲେ ଦୁର୍ବାସା ମୁଁ କାହିଁ ମୋର ଶରଣରେ କାହିଁକି ଆସିଲ, ତୁମେ ଶୀଘ୍ର ଯାଅ ଅମ୍ବରୀଶଙ୍କ ପାଖକୁ ଯାଅ, ଯାହାଙ୍କ ପାଖରେ ଅପରାଧ କରିଛ ସେ ହିଁ ତୁମକୁ କ୍ଷମା ଦେବେ, ମୁଁ ତୁମକୁ ରକ୍ଷା କରିପାରିବି ନାହିଁ, ନା ଆପଣଙ୍କର ସୁଦର୍ଶନ ନା ମୋର ସୁଦର୍ଶନ ହେଲେ କ'ଣ ହେବ, ମୋ ହୃଦୟକୁ ତୁମେ ଜାଳି ଦେଇଛ, ତୁମ ମୋର ଭକ୍ତଙ୍କୁ ଜାଳିବା ପାଇଁ ଚେଷ୍ଟା କରିଛ, ମୋ ହୃଦୟକୁ ତୁମେ ଜାଳି ଦେଇଛ, ନା ଆପଣଙ୍କ ହୃଦୟ କେବେ ମୁଁ ଜାଳିଲି, ନା ସାଧବ ହୃଦୟମୟମ ସାଧୁନାମ ହୃଦୟଂ ତୁହଂ ମଦନ୍ୟତେ ନ ଯାଉନାହାନ୍ତି ନା ହଁ ତେଭ୍ୟ ମନାଗବି, ମୋର ହୃଦୟ କିଏ ଅଛି କି, ମୋ ହୃଦୟରେ ସେ ଅମ୍ବରୀଶ ଅଛି ଯାହାକୁ ତୁମେ ଜାଳିବା ପାଇଁ ଚେଷ୍ଟା କରିଥିଲ, ସେ ବର୍ତ୍ତମାନ ଜଳିବା ଜଳୁଛି, ଆଉ ମୁଁ କେମିତି ତୁମକୁ ରକ୍ଷା କରିପାରିବି, ତାଙ୍କୁ ତୁମେ ସାନ୍ତ୍ୱନା ଦିଅ, ତାଙ୍କୁ ତୁମେ ଶାନ୍ତ କଲେ ତୁମେ ଶାନ୍ତ ହୋଇପାରିବ, ନହେଲେ ତୁମେ ଶାନ୍ତ ହୋଇପାରିବ ନାହିଁ। ତେଣୁ ଭଗବାନଙ୍କ ହୃଦୟ କଥା ଭଗବାନ ଭକ୍ତମାନେ ଜାଣନ୍ତି, ଭଗବାନ କ'ଣ ଚିନ୍ତା କରୁଛନ୍ତି ଭଗବାନ ଭକ୍ତମାନେ ଜାଣନ୍ତି। ଥରେ ମହାପ୍ରଭୁ ପୁରୀରେ ଥିଲାବେଳେ ଜଗନ୍ନାଥ ଧାମରେ 24 ବର୍ଷ କାଳ ଭଗବାନ ରହିଛନ୍ତି ମହାପ୍ରଭୁ, ଏ ଓଡ଼ିଶା ଧାମକୁ ଧନ୍ୟ କରିଛନ୍ତି, ଜଗନ୍ନାଥ ଧାମକୁ ଧନ୍ୟ କରିଛନ୍ତି ମହାପ୍ରଭୁ, ତଳେ ଯାଇଛନ୍ତି ସେହି ସମୟରେ ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀ ଏମାନେ ସବୁ ମୁସଲମାନ ଥିଲେ, ମୁସଲମାନମାନଙ୍କ ପାଖରେ କାର୍ଯ୍ୟ କରୁଥିଲେ, ତେଣୁ ନିଜକୁ ସେମାନେ ମୁସଲମାନ ବୋଲି ଭାବୁଥିଲେ, ତାଙ୍କ ନାମ ମଧ୍ୟ ମୁସଲମାନ ନାମରେ ହୋଇଯାଇଥିଲା, ନାମିତ ହୋଇଯାଇଥିଲା, ଦେବୀର ଖାସ ଆଉ ସାକର ମଲ୍ଲିକ ଏସବୁ ମୁସଲମାନ ନାମ ସବୁ ଦିଆଯାଇଥିଲା। ତେଣୁ ହରିଦାସ ଠାକୁର ଯିଏ ମଧ୍ୟ ମୁସଲମାନ ବୋଲି ଯାତ ହୋଇଥିଲେ ତାଙ୍କ ସେମାନେ ସେଇଠି ରହୁଥିଲେ ସବୁ। ଥରେ ଯାଇଛନ୍ତି ମହାପ୍ରଭୁ ତାଙ୍କର ପାର୍ଷଦମାନଙ୍କ ସହିତ ଯାଇ ପହଞ୍ଚନ୍ତି, ରୂପ ଗୋସ୍ୱାମୀ ନାହାନ୍ତି, ସେମାନେ ଯାଇଛନ୍ତି, କିନ୍ତୁ ସେ ଚାଳରେ ଚାଳ ଚାଳ ଘର ଚାଳରେ ଗୋଟେ ଖୁଞ୍ଚା ହେଇଛି ତାଳପତ୍ର ପୋଥୀ, ସେ ତାଳପତ୍ର ପୋଥୀ ଦେଖିକିରି ଦେଖିଦେଲେ, କହିଲେ ଏ ରୂପ କେମିତି ମୋର ମନର କଥା ଜାଣିଲା, ମୁଁ ମନରେ କ'ଣ ଚିନ୍ତା କରୁଛି ମୋର ମନର କଥା କେମିତି ଜାଣିଲା ରୂପ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ତେଣୁ ଭଗବାନ ପାର୍ଶ୍ୱମାନେ କହୁଛନ୍ତି ପ୍ରଭୁ ଆପଣଙ୍କ ସେ କୃପା ପ୍ରାପ୍ତ ହୋଇଛନ୍ତି, ଯିଏ ଆପଣଙ୍କ କୃପା ପ୍ରାପ୍ତ ହୋଇଛନ୍ତି ସେ ଆପଣଙ୍କ କଥା ଜାଣିବେ, ତଦସ୍ତୁ ଅଥାପି ତେ ଦେବ ପଦାମ୍ବୁଜଦ୍ୱୟା ପ୍ରସାଦ ଲେଶାନୁଗୃହୀତ ଏବ ହି ଜାନାତି ତତ୍ତ୍ୱଂ ଭଗବନ୍ ମହିମ୍ନୋ ନ ଜାନଙ୍ଗେ କୋପି ଚିରଂ ବିଚିନ୍ୱାନ୍ ବ୍ରହ୍ମା ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି। ତାଙ୍କର ବତ୍ସା ଚୋରେଇ ନେଇଯାଇଥିଲେ, ତାଙ୍କର ସାଙ୍ଗ ବାଳକମାନଙ୍କୁ ନେଇଯାଇଥିଲେ। ଗୋଟିଏ ବର୍ଷ କାଳ ଭଗବାନ ଲୀଳା ଦେଖିଲେ ଚାଲିଛି, ଅନବରତ ଚାଲିଛି। ତେଣୁ ନିଜର ଭୁଲ ବୁଝିପାରି କ୍ଷମା ପ୍ରାର୍ଥନା କରି ଦଶମ ସ୍କନ୍ଧ 14 ଅଧ୍ୟାୟରେ ଏହି ଶ୍ଳୋକଟି କହିଛନ୍ତି, ପ୍ରଭୁ ଯିଏ ଆପଣଙ୍କର କୃପା ପ୍ରାପ୍ତ ହୋଇଛନ୍ତି, ଯଥାପି ତେ ଦେବ ପଦାମ୍ବୁଜ ଦ୍ୱୟ ଆପଣଙ୍କର ଯେଉଁ ପାଦପଦ୍ମ ଦୁଇର ଯେ ପ୍ରସାଦ ଲେଶାନୁଗୃହୀତ ହେବି, ଲେଶମାତ୍ର କୃପା ଯିଏ ପ୍ରାପ୍ତ ହୋଇଛନ୍ତି, ଜାନାତି ତତ୍ତ୍ୱଂ ଭଗବାନ ମହିମ୍ନ, ସେମାନେ ଆପଣଙ୍କର ତତ୍ତ୍ୱକୁ ଜାଣିପାରନ୍ତି, ଆପଣ ହୃଦୟକୁ ଜାଣିପାରନ୍ତି। ପ୍ରଭୁ ନ ଚାହେଙ୍ଗ ଏକ ବି ଚିରିଙ୍ଗ ବିଚିନ୍ନ ନ, ଯଦି ଆମେ ଚିନ୍ତା କରି ଚାଲିବା ତଥାପି ଜଣେ ଜାଣିପାରିବ ନାହିଁ କ'ଣ ଆମେ ମନରେ ଚିନ୍ତା ଭଗବାନଙ୍କର କ'ଣ, ଭଗବାନଙ୍କ ତତ୍ତ୍ୱ କ'ଣ, ଭଗବାନ ମନରେ କ'ଣ ଚିନ୍ତା କରୁଛନ୍ତି, ଏସବୁ ଆମେ ଜାଣିପାରିବା ନାହିଁ। ଚିରକାଳ ବସି ଚିନ୍ତା କରି ମଧ୍ୟ ଜାଣିପାରିବା ନାହିଁ। ତେଣୁ ରୂପ ଗୋସ୍ୱାମୀ କ'ଣ ଲେଖିଥିଲେ ତା ଦେହରେ ନା, ଭଗବାନଙ୍କର ମନର ଭାବନା ଲେଖିଥିଲେ। ଭଗବାନ ଚିନ୍ତା କରୁଛନ୍ତି ଯେ ଯେଉଁ ରହିଛନ୍ତି ରାଧାରାଣୀ ଯେତେବେଳେ ଯାଇଛନ୍ତି ଗୋଟିଏ ସମୟରେ, ଦଶମ ସ୍କନ୍ଧ ଶେଷ ଆଡ଼କୁ ବର୍ଣ୍ଣନା କରାଯାଇଛି, ଥରେ କୁରୁକ୍ଷେତ୍ରରେ ସୂର୍ଯ୍ୟପରାଗ ସମୟରେ ଭଗବାନ ତାଙ୍କର ପାର୍ଷଦମାନଙ୍କ ସହିତ, ଦ୍ୱାରକାବାସୀମାନଙ୍କ ସହିତ ଯାଇଛନ୍ତି। ହସ୍ତିନାପୁରରୁ ପାଣ୍ଡବମାନେ ଯାଇଛନ୍ତି, କୌରବମାନେ ଯାଇଛନ୍ତି, ଭୀଷ୍ମ ବିଦୁର ଇତ୍ୟାଦି ସବୁ ଯାଇଛନ୍ତି, ଏପଟେ ଦୁର୍ଯ୍ୟୋଧନ ଇତ୍ୟାଦି ସବୁ ଯାଇଛନ୍ତି, ଏପଟେ ବୃନ୍ଦାବନରୁ ନନ୍ଦ ମହାରାଜ ଇତ୍ୟାଦି ରାଧାରାଣୀ ଗୋପୀମାନେ ସବୁ ଯାଇଛନ୍ତି। ଏବଂ ସେଇଠି ତାଙ୍କର ସବୁ ମିଳନ ହୋଇଛି। ସେଇଠି ମିଳନ ବେଳେ ରାଧାରାଣୀ କହୁଛନ୍ତି ଭଗବାନ କୃଷ୍ଣଙ୍କୁ ଯେ କୃଷ୍ଣ, ହେ ପ୍ରଭୁ ଆପଣ ସେହି କୃଷ୍ଣ, ମୁଁ ସେହି ରାଧା, କିନ୍ତୁ ବୃନ୍ଦାବନର ଯେଉଁ ଯମୁନା କୂଳରେ, ଯେଉଁ ବଟବୃକ୍ଷରେ, ବଟବୃକ୍ଷ ମୂଳରେ, କଦମ୍ବ ବୃକ୍ଷ ମୂଳରେ ଆମର ଯେଉଁ ସେହି ସବୁ ଚନ୍ଦ୍ର ରାତି, ଚନ୍ଦ୍ର କିରଣର, ଶରତ ଋତୁର ଚନ୍ଦ୍ର କିରଣର ଯେଉଁ ରାତିରେ ଯେଉଁ କରିଥିଲେ ରାସଲୀଳିତା ଆଦି କରିଥିଲେ, ଏଇଠି ଆପଣଙ୍କୁ ଦେଖିକି ମଧ୍ୟ ସେହି କୃଷ୍ଣଙ୍କୁ ମୁଁ ଦେଖୁଛି, ମୁଁ ସେହି ରାଧା, କିନ୍ତୁ ତଥାପି ମୋର ମନ ଏଠି ଲାଗୁନାହିଁ। ମୁଁ ଚାହୁଁଛି ଆପଣଙ୍କୁ ସେଇଠିକି ନେବା ପାଇଁ, ସେଇ ଯମୁନା କୂଳକୁ ଯିବା ପାଇଁ, ସେଇ କଦମ୍ବ ବୃକ୍ଷ ମୂଳକୁ ଯିବା ପାଇଁ, ଯେଉଁଠି ସେଇ ବୃନ୍ଦାବନ ପରିବେଶ, ଯେଉଁ ମଧୁର ପରିବେଶ, ଯେଉଁ ବନର ପରିବେଶ, ସେସବୁ ମୋତେ ଆକର୍ଷଣ କରୁଛି ପ୍ରଭୁ। ଏଇ ଯେଉଁ ଯୁଦ୍ଧ ପରିବେଶ, ଏ ଯେଉଁ ରହିଛି ଆପଣ ଯେଉଁ ହାତୀ ଇତ୍ୟାଦି ଯେଉଁ ରାଜବେଶ ରହିଛନ୍ତି, ସୁନା ମୁକୁଟ ପରିଧାନ କରିଛନ୍ତି, ଏସବୁ ମୋତେ ଦେଖିକି ମୋତେ ଭଲ ଲାଗୁନାହିଁ ପ୍ରଭୁ। ଆପଣଙ୍କ ସେ ବଂଶୀ କାହିଁ, ଆପଣଙ୍କର ସେ ଯେଉଁ ବନମାଳ ଅଛି କାହିଁ, ଆପଣଙ୍କର ସେ ଯେଉଁ ପଗଡ଼ି ବାନ୍ଧୁଥିଲେ ସେ ପଗଡ଼ି କାହିଁ, ଏଇସବୁ ଯେଉଁ ସୁନା ମୁକୁଟ ଇତ୍ୟାଦି ସବୁ ଦେଇଛି, ହାତୀ ଛତି ବେଶ ରହିଛନ୍ତି, ରାଜା ଖଣ୍ଡା ଧରିକି ସବୁ ଆସିଛନ୍ତି, ସବୁ ଏସବୁ ଦେଖି ମୋତେ ଭଲ ଲାଗୁନାହିଁ ପ୍ରଭୁ, ଆପଣ ସେଇଠିକି ଚାଲନ୍ତୁ। ଏହିଭଳି ଭାବରେ ଭଗବାନ ମଧ୍ୟ ଚାହୁଁଛନ୍ତି, ସେ ବୃନ୍ଦାବନ ପରିବେଶ ଚାହୁଁଛନ୍ତି, ସେହି କଥାକୁ ରୂପ ଗୋସ୍ୱାମୀ ତାଙ୍କର ରଚନାରେ ରଚନା କରିଛନ୍ତି, ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ତେଣୁ ଜଣଙ୍କର ମନର କଥା ଅନ୍ୟ ଜଣେ ଜାଣିବାଟା, ଯିଏ ଜାଣିବ ସିଏ ପ୍ରକୃତରେ ପରମାତ୍ମାଙ୍କର କୃପା ପ୍ରାପ୍ତ ହୋଇଛି ବୋଲି ବୁଝିବାକୁ ପଡ଼ିବ। ଆମ ମନରେ କ'ଣ ଚିନ୍ତା କରୁଛେ ସେଇଟା ସେମାନେ ଜାଣିପାରନ୍ତି। ମହାଭାରତ ବର୍ଣ୍ଣନା କରାଯାଇଛି, ଥରେ ଦୁର୍ଯ୍ୟୋଧନ ସେ ପରିସ୍ରା କରୁଥିଲା ବେଳେ ତାଙ୍କ ପରିସ୍ରାରେ ଯେଉଁ ବଟବୃକ୍ଷର ଯେଉଁ ରହିଛି ଗୋଟିଏ ବଟ ଫଳଟି ଭାସିଗଲା, ସେଇଟାକୁ ଦେଖି ସେ ହସିଦେଲେ। ଯେତେବେଳେ ଦୁର୍ଯ୍ୟୋଧନଙ୍କ ପାଖରେ ଯେଉଁ ରହିଥିଲେ ତାଙ୍କର ବଡ଼ିଗାର୍ଡ଼, ତାଙ୍କର ରକ୍ଷକ, ସିଏ ମଧ୍ୟ ହସିଦେଲେ। ଦୁର୍ଯ୍ୟୋଧନ ପଛରେ ତମେ କାହିଁକି ହସିଲ, ମୁଁ ତ ହସିଲି, ତମେ କାହିଁକି ହସିଲ, ନା ଆପଣ ହସିଲେ ମହାରାଜ ତେଣୁ ମୁଁ ମଧ୍ୟ ହସିଦେଲି, ନା ଯଦି ମୁଁ କ'ଣ ପାଇଁ ଚିନ୍ତା କରୁଛି, ଯଦି କ'ଣ ପାଇଁ ହସିଲି, ତମେ ଜଣେ ନ କହିପାରିବ ତାହେଲେ ତମ ମୁଣ୍ଡ କାଟ ହେବ। ତେଣୁ ସେ ସୈନ୍ୟ ଜଣକ ମନ ଦୁଃଖରେ ସେଦିନ ସିଏ ମଧ୍ୟ, ଏଇ ଯେଉଁ ରହିଛନ୍ତି ଶକୁନି ପରିବାର ସବୁ ରହିଛନ୍ତି, ଶକୁନିର ପିତାମାତା ଇତ୍ୟାଦି, ଏମାନଙ୍କୁ ସବୁ ଦୁର୍ଯ୍ୟୋଧନ ଜେଲରେ ବନ୍ଦୀ କରି ରଖିଥିଲେ। ତେଣୁ ସେ ସେଦିନ ଯେତେବେଳେ ତାଙ୍କୁ ଖାଇବାରେ ଦେଉଛନ୍ତି, ସେତେବେଳେ ସେ କହିଲେ ଆଜି ହେଉଛି ଶେଷ ଦିନ ମୋର ଖାଦ୍ୟ ଆପଣ ଦେବାର, ନା କାହିଁକି ନା କାଲି ମୁଁ ହତ୍ୟା ମୋତେ ହତ୍ୟା କରିବେ ମହାରାଜ। କ'ଣ ପାଇଁ ହତ୍ୟା କରିବେ ନା, ଦୁର୍ଯ୍ୟୋଧନ ମହାରାଜ ଯେତେବେଳେ ପରିସ୍ରା କରୁଥିଲେ ସେତେବେଳେ ହସିଦେଲେ, ସେ ମୋତେ ମଧ୍ୟ ହସ ଲାଗିଲା, ମୁଁ ହସିଦେଲି। କ'ଣ ପାଇଁ ହସି ଯଦି ନ କହିପାରିବି ତାହେଲେ ଆସନ୍ତାକାଲି ମୋତେ ସେ ମୃତ୍ୟୁବରଣ କରିବେ, ମୋତେ ମୃତ୍ୟୁ ପ୍ରଦାନ କରିବେ। ନା ତୁମେ ତାଙ୍କୁ କହିବ ଯେ ସେ ପରିସ୍ରା କରୁଥିଲା ବେଳେ ଗୋଟେ ବଟ କୋଳିଟେ ବଟ ଯେଉଁ ମଞ୍ଜି ସେ ଭାସି ଯାଇଥିଲା, ସେଥିପାଇଁ ସେ ହସିଲେ। ସେ ହସିବାର କାରଣ ହେଉଛି ଏଠି ବିରାଟ ବଡ଼ ବୃକ୍ଷ, ଏତେ ବିରାଟ ବଡ଼ ବୃକ୍ଷ, ମୋର ପରିସ୍ରାରେ ସେ ତାର ମଞ୍ଜି ଧୋଇ ଭାସି ଯାଉଛି, ଏଇ କଥାରେ ସେ ଚିନ୍ତା କରି ହସିଲେ। ତେଣୁ ଏଇ କଥା ଯେତେବେଳେ ସେ ସୈନ୍ୟ ଜଣକୁ କହିଲେ ରାଜାଙ୍କୁ, ରାଜା କହିଲେ ତୁମେ କେମିତି ଜାଣିଲ କଥା, ମୋର ମନ କଥା କେମିତି ଜାଣିଲ। ତେଣୁ ତାପରେ ବୁଝୁ ବୁଝୁ ଜାଣିଲେ ଯେ ଶକୁନି ହେଉଛନ୍ତି, ସେସବୁ ସେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ତେଣୁ ସେ ତାଙ୍କୁ ଉଦ୍ଧାର କଲେ, ତାଙ୍କ ପରିବାର ସମସ୍ତେ ମୃତ୍ୟୁବରଣ କରିଥିଲେ, ତାଙ୍କର ପିତା ମାତା ଏବଂ ଅନ୍ୟମାନେ ଯିଏ ଥିଲେ ସେମାନଙ୍କୁ ସମସ୍ତଙ୍କୁ ସେ ବହୁତ କମ୍ ଖାଦ୍ୟ ଦେଉଥିଲେ। ତେଣୁ ତାଙ୍କ ପିତାମାତା କହିଲେ ଯେ ଏ ଖାଦ୍ୟ ତ ସମସ୍ତଙ୍କୁ ହେବ ନାହିଁ, ତେଣୁ ଜଣେ କେବଳ ଶକୁନି ତୁମେ ହିଁ କେବଳ ଏ ଖାଦ୍ୟ ଗ୍ରହଣ କରି ରୁହ, ଆମେ ମୃତ୍ୟୁବରଣ କଲା ପରେ ଆମର ଶରୀରରୁ ଯେଉଁ ରହିଛି ଅସ୍ଥି ରହିଛି, ସେଇ ଅସ୍ଥିରେ ତୁମେ ପୋଷା କାଠି ତିଆରି କରିବ, ସେଇ ପୋଷା କାଠି ତିଆରି କଲେ ପୋଷା ଖେଳିଲେ ତୁମେ ନିଶ୍ଚିନ୍ତ ଭାବରେ ଜିତିବ, ଏ କଥା କହିଥିଲେ। ତେଣୁ ଯାହା ହେଉ ସେ ଶକୁନିକୁ ଉଦ୍ଧାର କଲା ପରେ ତାପରେ କପଟ ପୋଷାରେ ପାଣ୍ଡବମାନଙ୍କୁ ସେ ହରାଇ ଦେଇଥିଲେ, ଏସବୁ ବର୍ଣ୍ଣନା କରାଯାଇଛି ମହାଭାରତରେ। ତେଣୁ କାହାର ମନର କଥା କ'ଣ ରହିଛି ସେମାନେ ବୁଝିପାରିବେ ନାହିଁ, ଭଗବାନ ସମସ୍ତଙ୍କ ହୃଦୟର କଥା ଜାଣନ୍ତି। ସେଇଭଳି ଭାବରେ ବହୁତ ଦୃଷ୍ଟାନ୍ତ ରହିଛି। ତେଣୁ ଏଇଟି ଯେଉଁ ବର୍ଣ୍ଣନା କରାଯାଉଛି, ସବିଦିତ ଭାବ, ମନର ଭାବ ଏଇଟା ଆମେ ପ୍ରକାଶ ନ କଲେ କେହି ଜାଣିପାରିବେ ନାହିଁ, କିନ୍ତୁ ଆମେ ମନରେ କ'ଣ ଚିନ୍ତା କରୁଛେ ଭଗବାନ ସବୁ ଜାଣନ୍ତି, ବା ଆମର ଯେଉଁମାନେ ହିତାକାଂକ୍ଷୀ ସେମାନେ ଜାଣନ୍ତି। ଯେମିତି ତାଙ୍କର ମନର ଭାବ କ'ଣ ଚିନ୍ତା କରୁଛନ୍ତି ସେଇଟା ସେମାନେ ଜାଣିପାରିଲେ, ଯଦି ସେ କହିନାହାନ୍ତି ସିଧାସଳଖ ଭାବରେ କହିନାହାନ୍ତି ଆମେ ବିବାହ କରିବୁ ଆପଣଙ୍କୁ ବୋଲି, କିନ୍ତୁ ମୋର ପିତା ଜାଣିପାରିଲେ, ଦୁଇତିରୁ ବତ୍ସଳ ସେ ଜାଣିପାରିଲେ, ମନରେ ଆମେ କ'ଣ ଚିନ୍ତା କରୁଛେ ସେ ଜାଣିପାରନ୍ତି, ଭଗବାନ ଜାଣିପାରନ୍ତି। ତେଣୁ ଏଇ ଯେଉଁ ମନର ଭାବନା, ଆମର ଯେଉଁ ଭାଗବତମରେ ଯେଉଁ ଶ୍ଳୋକ ସବୁ ଅଛନ୍ତି, ଭଗବତ ଗୀତାରେ ଯେଉଁ ଶ୍ଳୋକ ସବୁ ଅଛନ୍ତି, ତା'ର ସବୁ ଟୀକାମାନେ ଦେଇଛନ୍ତି, ଟୀକାକାରମାନେ ସବୁ ଟୀକା ଦେଇଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ଶ୍ରୀଧର ସ୍ୱାମୀ ଇତ୍ୟାଦି ବହୁତ ଆଚାର୍ଯ୍ୟମାନେ ଟୀକାକାର, ପ୍ରଭୁପାଦ ମହାରାଜ ମଧ୍ୟ ଟୀକା ଦେଇଛନ୍ତି। ତେଣୁ ମନରେ କ'ଣ ଭାବିଛନ୍ତି ଭଗବତ ଗୀତାରେ, କ'ଣ ପାଇଁ ଭଗବାନ ଏସବୁ ଶ୍ଳୋକ କହିଲେ, ଅର୍ଜୁନଙ୍କ ମନରେ କ'ଣ ଭାବ ହେଉଛି, ଭଗବାନ ସେ ଭାବକୁ ଜାଣିପାରି ସେ କଥା କ'ଣ କହିଲେ, କ'ଣ ପାଇଁ ସେଇଟା କହିଲେ, ତାଙ୍କର ମନର ଭାବ ଏମାନେ ସବୁ ଆଚାର୍ଯ୍ୟମାନେ ତାଙ୍କର ଟୀକାରେ ଦେଇଛନ୍ତି। ଇତି ଭାବ ବୋଲି ଲେଖା ହେଉଛି, ତାଙ୍କ ମନର ଭାବ ଭଗବାନ ମାନେ ସବୁ ସେମାନେ ଜାଣିପାରନ୍ତି, ସବୁ ଭାବଗ୍ରାହୀ ସେ ଜାଣିପାରନ୍ତି, ଭାବ କଥା ଜାଣିପାରନ୍ତି। ଗୋଟେ କହିବା ଉଦାହରଣ ଦେବା, ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ ଯେତେବେଳେ ଅର୍ଜୁନ ବିଷାଦ ଯୋଗ କଥା କହୁଛନ୍ତି, କାହିଁକି ସେ କଥା କହିଲେ, ଏଇ ଯେଉଁ ଷୋଡ଼ଶ ଅଧ୍ୟାୟରେ ଦୈବାସ ବିଭାଗ ବିଷୟରେ କାହିଁକି କହିଲେ, ନା ଆଚାର୍ଯ୍ୟମାନେ ତାଙ୍କ ଟୀକାରେ କହୁଛନ୍ତି, ଭଗବାନ ଚିନ୍ତା କରୁଛନ୍ତି ଭଗବତ ଗୀତା ପଞ୍ଚଦଶ ଅଧ୍ୟାୟରେ ଏ ଭୌତିକ ଜଗତକୁ ଗୋଟେ ଓଲଟା ବୃକ୍ଷ ସହିତ ତୁଳନା କରିଦେଲେ, ଊର୍ଦ୍ଧ ମୂଳ ମଦ ଶାଖ ମତ୍ସ୍ୟତ୍ଥଂ ପ୍ରାହୁରଭ୍ୟମ ଛନ୍ଦାଂସି ଯଶ ପରିଣାନି ଯସ୍ତଂ ବେଦ ସବେଦବିତ୍। ଏ ଭୌତିକ ଜଗତକୁ ଭଗବାନ କହିଲେ, ଅର୍ଜୁନ ଏ ଭୌତିକ ଜଗତର ପ୍ରକୃତ ସ୍ଥିତି ମୁଁ ତୁମକୁ କହୁଛି, ନା ପ୍ରଭୁ କ'ଣ ସେ ସ୍ଥିତି, ନା ଇଏ ହେଉଛି ଗୋଟେ ଓଲଟା ବୃକ୍ଷ, ଗୋଟେ ଏଭଳି ଅସତ୍ୟ ବୃକ୍ଷ ଯାହାର ଊର୍ଦ୍ଧ ସବୁ ଊର୍ଦ୍ଧକୁ ସବୁ ମୂଳ ସବୁ ରହିଛି, ଚେର ସବୁ ରହିଛି, ଆଉ ନିମ୍ନକୁ ସବୁ ଫଳ ଫୁଲ ସବୁ ରହିଛି ବା ଶାଖା ପ୍ରଶାଖ ସବୁ ରହିଛି, ଊର୍ଦ୍ଧ ମୂଳ ମଦ ଶାଖ ମତ୍ସ୍ୟତ୍ୱ ପ୍ରାହୁରଭ୍ୟମ ଛନ୍ଦାଂସ ଶେଷ ପ୍ରଣାନୀ ଯସ୍ତ୍ର, ଯାହାର ପତ୍ର ସବୁ ହେଉଛି ଏଇ ବୈଦିକ ସବୁ ଶାସ୍ତ୍ରର ସବୁ ଶ୍ଳୋକ ସବୁ ଛନ୍ଦାଂସ ଶେଷ ପ୍ରଣାନୀ। ତେଣୁ ଏଇଭଳି ଭାବରେ ସେ ଜାଣନ୍ତି, ଯସ୍ତଂ ବେଦ ସବେଦବିତ୍, ଏଇଟାକୁ ଯେଉଁମାନେ ଜାଣନ୍ତି ଭୌତିକ ଜଗତ ଏଇଭଳି ଭାବରେ, ସେ ପ୍ରକୃତରେ ବିଦ୍ୱାନ ବ୍ୟକ୍ତି ଅର୍ଜୁନ, ସେ ପ୍ରକୃତରେ ବିଦ୍ୱାନ ବ୍ୟକ୍ତି। ତେଣୁ ପଞ୍ଚଦଶ ଅଧ୍ୟାୟରେ ପୁରୁଷୋତ୍ତମ ବିଭାଗ ଯୋଗରେ ଭଗବାନ କହିଦେଲେ, ତାଙ୍କର ନିଜ ବିଷୟରେ କହିଦେଲେ, କୋଡ଼ିଏଟି ଶ୍ଳୋକରେ ଭଗବାନ ସବୁ କଥା କହିଦେଲେ। ତେଣୁ ଷୋଡ଼ଶ ଅଧ୍ୟାୟରେ ଭଗବାନ ଚିନ୍ତା କରୁଛନ୍ତି, ମୁଁ ଏଇଟାକୁ ଯେଉଁ ଭୌତିକ ଜଗତକୁ ଗୋଟେ ବୃକ୍ଷ ସହିତ ତୁଳନା କରି ସେ ବୃକ୍ଷର ଫଳ ବିଷୟରେ କହିଲିନି ତ,
ତେଣୁ ଷୋଡ଼ଶ ଅଧ୍ୟାୟରେ ଏଇ ଦୈବଶୁର ବିଭାଗ ବିଷୟରେ କହିଲେ। ବୃକ୍ଷର ଫଳ ଦୁଇ ପ୍ରକାର ଫଳ ରହିଛି, ଗୋଟେ ହେଉଛି ବନ୍ଧକ ଫଳ, ଗୋଟେ ହେଉଛି ମୋଚକ ଫଳ, ଯେଉଁ ଫଳ ଆମକୁ ବନ୍ଧନ କରିବ, ଆଉ ଗୋଟେ ଫଳ ହେଉଛି ମୋଚନ କରିବ, ଆମକୁ ମୁକ୍ତ ଦେଇ ମୁକ୍ତି ପ୍ରଦାନ କରିବ। ଏ ମୋଚକ ଫଳ ବା ମୁକ୍ତି ଫଳ ଯେଉଁ ରହିଛି ତାକୁ ତିନୋଟି ଶ୍ଳୋକରେ କହିଲେ, ଇଏ ହେଉଛି ଦୈବୀ ଗୁଣ, ଏସବୁ ଦୈବୀ ଗୁଣ। ଏବଂ ଷୋଡ଼ଶ ଅଧ୍ୟାୟରେ ଚବିଶଟି ଶ୍ଳୋକରେ ତିନୋଟି ଶ୍ଳୋକରେ ଦୈବୀ ଗୁଣ କହି ବାକି ସବୁ ଶ୍ଳୋକରେ ଅସୁର ଗୁଣ ବିଷୟରେ କହୁଛନ୍ତି। ଦାମ୍ଭୋ ଦର୍ପୋ ଭିମାନସ୍ କ୍ରୋଧ ପାରୁଷମେବ ଚ ଅଜ୍ଞାନଂ ଚାଭିଜାତସ୍ ପାର୍ଥ ସମ୍ପଦ ମାସୁରେ। ଇଏ ହେଉଛି ବନ୍ଧକ ଫଳ, ଇଏ ହେଉଛି ଅସୁର ବିଭାଗ ସବୁ, ଅସୁର ଗୁଣ ସବୁ, ଅସୁର ସମ୍ପଦ। ଦମ୍ଭ ଦର୍ପ ଇତ୍ୟାଦି ସବୁ ରହିଛି, ଅଭିମାନ ଇତ୍ୟାଦି। ଲୋକମାନେ ଭାବନ୍ତି ମୁଣ୍ଡ କଟିଛ ପଛେ ନଇଁବ ନାହିଁ, ଏଇଭଳି ଭାବରେ କହନ୍ତି। ସେମାନେ ଭାବନ୍ତି ଇଏ ହେଉଛି ପ୍ରକୃତି ବିରତା, କିନ୍ତୁ ଭଗବାନ କହୁଛନ୍ତି ନା, ଇଏ ହେଉଛି ଅସୁର ଗୁଣ। ଦମ୍ଭ ଦର୍ପ ଅଭିମାନ କ୍ରୋଧ ପାରସ୍ୟ ବହୁ ରୁକ୍ଷ ବଚନ ଇତ୍ୟାଦି ଏସବୁ ସବୁ ରାକ୍ଷସ ଗୁଣ, ସବୁ ରାକ୍ଷସ ପ୍ରକୃତି ସବୁ। ତେଣୁ ଅର୍ଜୁନ ମନରେ କ'ଣ ଭାବିଲେ ସେଇଟାକୁ ଭଗବାନ ଜାଣିପାରୁଛନ୍ତି। ଅର୍ଜୁନ ଚିନ୍ତା କରୁଛନ୍ତି, ଆମ ଆଚାର୍ଯ୍ୟମାନେ ତାଙ୍କ ଟୀକା ଦେଉଛନ୍ତି, ଅର୍ଜୁନ ଚିନ୍ତା କରୁଛନ୍ତି, ପ୍ରଭୁ ମୁଁ ପ୍ରକୃତରେ ମୋର ସବୁ ଅସୁର ଗୁଣ ରହିଛି, ମୋର ଏସବୁ ଦମ୍ଭ ଦର୍ପ ରହିଛି, ଯେଉଁଥିପାଇଁ ମୁଁ ଯୁଦ୍ଧ କରିବା ପାଇଁ ଆସିଛି, ମୋର ସବୁ ଅସୁର ଗୁଣ ରହିଛି। ଭଗବାନ ପ୍ରକାଶ ନକଲେ ମଧ୍ୟ ମନରେ ଚିନ୍ତା କରୁଛନ୍ତି, କିନ୍ତୁ ଭଗବାନ ଭାବଗ୍ରାହୀ, ଭଗବାନ ଭାବ କଥା ଜାଣନ୍ତି, ଆମେ କ'ଣ ଚିନ୍ତା କରୁଛେ ସେ ଜାଣନ୍ତି। ତେଣୁ ଭଗବାନ କହୁଛନ୍ତି ତା ପର ଶ୍ଳୋକରେ, ଦେ ଦୈବୀ ସମ୍ପଦ ବିମୋକ୍ଷାୟ ନିବନ୍ଧାୟ ଶ୍ରୀମତା ମହାସୂଚ ସମ୍ପଦମ ଦୈବୀ ଅଭିଜାତ ଶ୍ରୀ ଭାରତ। ହେ ଅର୍ଜୁନ, ଦୈବୀ ସମ୍ପଦ ଯେଉଁ ମୁଁ କହିଲି ତିନୋଟି ଶ୍ଳୋକରେ, ଇଏ ତୁମକୁ ମୁକ୍ତି ପ୍ରଦାନ କରିବ। ଏବଂ ଯେଉଁ ଅସୁର ସମ୍ପଦ ବିଷୟରେ ମୁଁ କହିବି ବା କହିଛି, ଇଏ ସବୁକୁ ବନ୍ଧନ କରିବ ଭୌତିକ ଜଗତରେ। ତୁମେ ଯେଉଁ ଚିନ୍ତା କରୁଛ ତୁମର ଅସୁର ଗୁଣ ରହିଛି ବୋଲି, ନା ମା ସୂଚ, ତୁମେ ଚିନ୍ତା କର ନା, ତୁମେ ଦୈବୀ ସମ୍ପଦ, ତୁମର ସବୁକିଛି ଦୈବୀ ଗୁଣ ଅର୍ଜୁନ। ମା ସୂଚ ସମ୍ପଦ ଦୈବୀ ଅଭିଜାତ ଶ୍ରୀ ଭାରତ, ତୁମର ଏସବୁ ସବୁ ଦୈବୀ ଗୁଣ ରହିଛି। ତେଣୁ ଏଇ ଯେଉଁ ଗୀତା ଭାଗବତ ଇତ୍ୟାଦି ଶାସ୍ତ୍ର ଯେଉଁ ଶ୍ଳୋକ ସବୁ ରହିଛି, ତାହାର କ'ଣ ଭାବରେ କିଏ କେଉଁ ଭାବରେ କହୁଛନ୍ତି, ଭକ୍ତ ପ୍ରହ୍ଲାଦ ମହାରାଜଙ୍କର କ'ଣ ଭାବ ରହିଛି, ଭଗବାନ ନୃସିଂହଦେବ କି ଭାବନା କରୁଛନ୍ତି, ଏସବୁ ଶାସ୍ତ୍ର ସବୁ ବର୍ଣ୍ଣନା କରାଯାଇଛି। ଏ ଭାବ କଥା ଅନ୍ୟମାନେ ଜାଣିପାରିବେ ନାହିଁ, ଯେଉଁମାନେ ସେଇ ଭଗବାନ କୃପାପ୍ରାପ୍ତ ହୋଇଛନ୍ତି ସେମାନେ ଏସବୁ ଜାଣିପାରିବେ। ତେଣୁ ଶ୍ରୀଧର ସ୍ୱାମୀ ସେ ଭଗବାନ କୃପାପ୍ରାପ୍ତ ହୋଇଛନ୍ତି। ବାଗିସା ଯଶବଦନେ ଲକ୍ଷ୍ମୀ ଯଶବକ୍ଷସି ଯଶସ୍ତି ହୃଦୟ ସମ୍ଭି ତମୁ ସିଂହମହଂ ଭଜେ। ଶ୍ରୀଧର ସ୍ୱାମୀ ତାଙ୍କ ଭାବାର୍ଥ, ଭାବାର୍ଥ ଭାବର କଥା ସେ ଲେଖିଛନ୍ତି, ଭାବାର୍ଥ ଦୀପିକା ତାଙ୍କର ତାଙ୍କର ଟୀକାର ନାମ ହେଉଛି ଭାବାର୍ଥ ଦୀପିକା। ଭାବ କ'ଣ, ଭଗବାନ ଭାବ କ'ଣ, ଭକ୍ତର ଭାବ ଏସବୁ ଶ୍ରୀଧର ସ୍ୱାମୀ ଜାଣିଛନ୍ତି, ମହାପ୍ରଭୁଙ୍କ କୃପାରୁ ସେ ଜାଣିଛନ୍ତି, ମହାପ୍ରଭୁଙ୍କୁ ସେ ପ୍ରାର୍ଥନା କରିଛନ୍ତି। ବାଗିସା ଯଶ ବଦନେ, ଯାହାଙ୍କର ଜୁହାରେ ସରସ୍ୱତୀ ରହିଛନ୍ତି, ବାଗିସା ତାଙ୍କର ତାଙ୍କର ପତ୍ନୀ ଲକ୍ଷ୍ମୀ ସରସ୍ୱତୀ ଦେବୀ ତାଙ୍କର ଶକ୍ତି। ଆମର ଆସନ୍ତା 1 ତାରିଖରେ ସରସ୍ୱତୀ ଦେବୀଙ୍କର ଆବିର୍ଭାବ ହେବ, ତେଣୁ ଆମେ ସରସ୍ୱତୀ ଦେବୀଙ୍କ ପ୍ରାର୍ଥନା ଏଭଳି ଭାବରେ କଲେ। ବାଗିସା ଯଶ ବଦନେ ଲକ୍ଷ୍ମୀ ଯଶସ ବକ୍ଷସି, ଯାହାଙ୍କର ବକ୍ଷରେ ଯାହାଙ୍କର ବକ୍ଷଦେଶରେ ଲକ୍ଷ୍ମୀ ଦେବୀ ରହିଛନ୍ତି। ଆମେ କାଲି ଆଲୋଚନା କରୁଥିଲେ ଲକ୍ଷ୍ମୀ ଦେବୀଙ୍କର ବିବାହ, ଲକ୍ଷ୍ମୀ ଦେବୀ ଏଇଭଳି ଭାବରେ ବରଣ କରି ଭଗବାନଙ୍କୁ ସବୁ ବରଣ କଲେ, କେତେ ସବୁ ଚିନ୍ତା କଲେ, ନୂନମ ତପୋଯଶ ନମନ ନିର୍ଜୟ ଇତ୍ୟାଦି ସବୁ ପ୍ରକାର ଚିନ୍ତା କରି ଅନ୍ତିମରେ ଭଗବାନ କହିଲେ, ଇଏ ହେଉଛି ତାଙ୍କ ପାଖରେ ସବୁ ଗୁଣ ଅଛି ନା ମା, ତାଙ୍କ ପାଖରେ ଆଉ କିଛି ଖରାପ ଗୁଣ ନାହିଁ, ନା ଗୋଟିଏ ଖରାପ ଗୁଣ ଅଛି, ନା କ'ଣ ସେଇଟା, ନା ନ କାଖ୍ୟାତି ମା ଦେଖୁନ ସେଠି ବସିଛନ୍ତି, ମୋତେ ଚାହୁଁନାହାନ୍ତି, ସେ ମୋର ପିଠି କରି ବସିଛନ୍ତି, କିନ୍ତୁ ନ ଚାହିଁଲେ ମଧ୍ୟ ସେ ମୋର ପତି, ଯାଇକି ତାଙ୍କୁ ବର୍ଣ୍ଣମାଳ ଦେଇଥିଲେ। ଏବଂ ଭଗବାନଙ୍କର ବକ୍ଷ ଦେଶରେ ସେ ରହିଛନ୍ତି, ଲକ୍ଷ୍ମୀ ଦେବୀ ରହିଛନ୍ତି। ତେଣୁ ବର୍ଣ୍ଣନା କରାଯାଇଛି, ଭାଗବତରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଲକ୍ଷ୍ମୀ ଦେବୀ ଯେତେବେଳେ ବହୁତ ଚେଷ୍ଟା କଲେ ଭଗବାନଙ୍କର ଏ ଯେଉଁ ଗୋପ ଲୀଳାରେ, ଭଗବାନଙ୍କର ରାସ ଲୀଳାରେ ସମ୍ମିଳିତ ହେବା ପାଇଁ, ସେ ତାଙ୍କୁ ପରମିଶନ ମିଳିଲା ନାହିଁ, ଅନୁମତି ମିଳିଲା ନାହିଁ,
ଭଗବାନ ଅନୁମତି ପ୍ରଦାନ କରିବେ, ଉପଦେଷ୍ଟା ହନୁମନ୍ତାଚ ଭକ୍ତା ଭକ୍ତା ମହେଶ୍ୱର, ଭଗବାନ ଅନୁମତି ଦେଲେ ନାହିଁ। ତେଣୁ ଲକ୍ଷ୍ମୀଦେବୀ ବହୁତ କାଳ ଧରି ତପସ୍ୟା କରୁ, ବର୍ତ୍ତମାନ ମଧ୍ୟ ତପସ୍ୟା କରୁଛନ୍ତି ବୃନ୍ଦାବନରେ, ବିଲ୍ଲବନରେ ବର୍ତ୍ତମାନ ମଧ୍ୟ ତପସ୍ୟା କରୁଛନ୍ତି। ଯଦ୍ୱାଂଛୟା ରଣା ଚିର, ଯେଉଁ କିଏ ଆମର କାଳିଆ ପତ୍ନୀମାନେ କଥା କହିଛନ୍ତି, ପ୍ରଭୁ ଭଗବାନ କହୁଛନ୍ତି, ପ୍ରାର୍ଥନା କଲେ, ପ୍ରଭୁ କଶ୍ୟାନୁଭାବସ୍ୟ ନ ଦେବ ବିଦ୍ମହେ, ଆପଣଙ୍କ ଭାବ ଆମେ ଜାଣିପାରୁନାହୁଁ। ଯଦିଓ ସେମାନେ ଜାଣିପାରୁଛନ୍ତି ଭଗବାନଙ୍କ ଭାବ, କାରଣ ସେମାନେ ହେଉଛନ୍ତି ଭଗବାନଙ୍କ ଭକ୍ତ ନାଗପତ୍ନୀମାନେ, ତଥାପି ସେ କହିଲେ, ପ୍ରଭୁ କଶ୍ୟାନୁଭାବସ୍ୟ ନ ବେଦ ଦେବ ବିଦ୍ମହେ, ତବାଙ୍ଗୁଳି ରେଣୁ ସ୍ପର୍ଶାଧିକାର, ଆମର ସ୍ୱାମୀ ଯିଏକି ସବୁ ପ୍ରକାର ପାପୀ ସବୁ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି, ସେ କେମିତି ଆପଣଙ୍କର ପାଦପଦ୍ମର ସ୍ପର୍ଶ ପାଇଲେ, ତବାଙ୍ଗୁଳି ରେଣୁ ସ୍ପର୍ଶାଧିକାର, ନା ମୋ ପାଦପଦ୍ମ କ'ଣ ଏତେ ଉନ୍ନତ, ନା ପ୍ରଭୁ ଯତ୍ ବାଞ୍ଛେ ଆସିକି ଲଲନା ଚର ତପୋ, ଯେଉଁ ପାଦପଦ୍ମ ପ୍ରାପ୍ତ ହେବା ପାଇଁ ଲଲନା ଲକ୍ଷ୍ମୀଦେବୀ ତପସ୍ୟା କରୁଛନ୍ତି, ବିହାୟ କାମାନ ସୁଚିରଂ ଧୃତପଥା, ଚିରକାଳ ଧରି ସେ ତପସ୍ୟା କରୁଛନ୍ତି। ତେଣୁ ଭଗବାନ ତାଙ୍କ ଉପରେ ତାଙ୍କ ତପସ୍ୟାରେ ପ୍ରୀତ ହେଇ ଆସି ପଚାରିଲେ, ଭଗବାନ ପଚାରିଲେ, ଲକ୍ଷ୍ମୀ କ'ଣ ଚାହୁଁଛ ତମେ, ନା ପ୍ରଭୁ ମୋତେ ଟିକିଏ ସେଇ ଆପଣଙ୍କ ରାସଲୀଳାରେ ସ୍ଥାନ ଦିଅନ୍ତୁ, ରାସଲୀଳାରେ ଭାଗ ନେବା ପାଇଁ କୁହନ୍ତୁ, ଅନୁମତି ଦିଅନ୍ତୁ, ନା 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 ସେଇଟା ହେଇପାରିବନି, ଆଉ କ'ଣ ଚାହୁଁଛ କୁହ, ନା ତାହେଲେ ଠିକ୍ ଅଛି ଆପଣଙ୍କ ବକ୍ଷ ଦେଶରେ ମୁଁ ରହିବି, ନା ହଉ ତଥାସ୍ତୁ କହି ଭଗବାନ ଚାଲିଗଲେ। ତେଣୁ ଭଗବାନଙ୍କର ବକ୍ଷ ଦେଶରେ ଗୋଟେ ଗୋଲ୍ଡେନ୍ ରୁମାବଳୀ ରହିଛି, ସୁବର୍ଣ୍ଣ ରୁମାବଳୀ ରହିଛି, ଯେଉଁଠି ଲକ୍ଷ୍ମୀଦେବୀ ରହିଛନ୍ତି। ତେଣୁ ସେ କଥା ଶ୍ରୀଧର ସ୍ୱାମୀ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ପ୍ରଭୁ ବାଗିସାଜସ୍ୟବଦନେ ଲକ୍ଷ୍ମୀଜସ୍ୟ ଚ ବକ୍ଷସି ଯସ୍ୟାସ୍ତେ ହୃଦୟେ ସମ୍ବିତ, ଯାହାଙ୍କ ହୃଦୟରେ ସମ୍ବିତ ଶକ୍ତି ରହିଛନ୍ତି, ଭଗବାନଙ୍କର ଏ ଅନ୍ତରଙ୍ଗା ଶକ୍ତି ସମ୍ବିତ ସନ୍ଧିନୀ ଲାଦିନୀ, ଏ ତିନୋଟି ହେଉଛି ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି। ତେଣୁ ଯାହାଙ୍କ ହୃଦୟରେ ସମ୍ବିତ ରହିଛି, ଯେଉଁ ସମ୍ବିତ ଶକ୍ତି ମାଧ୍ୟମରେ ଭଗବାନ ସବୁ ଜାଣିପାରନ୍ତି, ତେଣୁ ଯସ୍ୟାସ୍ତେ ହୃଦୟ ସମ୍ବିତ ତାଙ୍କ ନୃସିଂହାଙ୍କ ଭଜେ, ସେଇ ନୃସିଂହଦେବଙ୍କୁ ମୁଁ ଭଜନ କରୁଛି, ସେଇ ନୃସିଂହଦେବ କୃପାରୁ ଶ୍ରୀଧର ସ୍ୱାମୀ ସବୁ ଟୀକା ଦେଇଛି, ଭାବାର୍ଥ ଦୀପିକା, କିଏ କ'ଣ ଭାବରେ ବର୍ଣ୍ଣନା କରିଛନ୍ତି, କ'ଣ କହୁଛନ୍ତି ସବୁ କଥା ସେ ଜାଣି ଭାବାର୍ଥ ସେ ଭାବକୁ ଜାଣିପାରୁଛନ୍ତି। ତେଣୁ ଜଣେ ଜଣଙ୍କର ମନର ଭାବ ବୁଝିପାରିବ ମାନେ ବୁଝିବାକୁ ପଡ଼ିବ ଯେ ସେ ନିଶ୍ଚିନ୍ତ ଭାବରେ ତାଙ୍କର ଅତି ପ୍ରିୟ, ନହେଲେ ସେ ଭଗବାନଙ୍କ କୃପା ପ୍ରାପ୍ତ ହୋଇଛନ୍ତି, ଭଗବାନଙ୍କୁ ପ୍ରିୟ, ଏଇଭଳି ଭାବରେ ସେମାନେ ଜାଣିପାରନ୍ତି ଭାବ କଥା, ଆମେ ମନରେ କ'ଣ ଚିନ୍ତା କରୁଛେ ସେ କେମିତି ଜାଣିବ। ତେଣୁ ଏଇଭଳି ଭାବରେ ବର୍ତ୍ତମାନ ଦିତି କ'ଣ ଚିନ୍ତା କରୁଛନ୍ତି, ଦିତିଙ୍କର ଭାବନାଟା ଏଇଟାକୁ ଆଚାର୍ଯ୍ୟମାନେ ବର୍ଣ୍ଣନା କରୁଛନ୍ତି, ସୁଖଦେବ ଗୋସ୍ୱାମୀ ଏଇଟା କହୁଛନ୍ତି ଯେ ଦିତି ତାଙ୍କୁ ଚାହୁଁଥିଲେ ବିବାହ କରିବା ପାଇଁ କଶ୍ୟପଙ୍କୁ, ଏଇ ମନର ଯେଉଁ ଭାବ ସ ବିଦିତା ଜାନାମ ମୋ ଭାବ, ଖାଲି ମୁଁ ଯେ ଚିନ୍ତା କରୁଛି ତା ନୁହଁ, ମୋର ଅନ୍ୟ 12 ଜଣ ଭଉଣୀ ଭଉଣୀ ଯେଉଁ ରହିଛନ୍ତି ଅଦିତି ଇତ୍ୟାଦି, କିଏ ବିନତା କଦ୍ରୁ ଇତ୍ୟାଦି, ଏମାନେ ସବୁ ଆମେ 13 ଭଉଣୀ ଆମେ ଚିନ୍ତା କରୁଥିଲୁ ଆପଣଙ୍କୁ ବିବାହ କରିବା ପାଇଁ। ତେଣୁ ସ ବିଦିତ୍ୱତ୍ ମଜାନା ମୋ ଭାବଂ ସନ୍ତାନ ଭାବନ, ଆମେ ଆପଣଙ୍କ ସନ୍ତାନ ହିସାବରେ ଆମେ ଆପଣ ଆମକୁ ପାଳନ କରିଥିଲେ ସନ୍ତାନ ଭାବନ, ତେଣୁ ତ୍ରୟୋଦଶ ଦଦାତ୍ତା ଆଶା, ତେଣୁ ଆମେ ଏଇ 13 ଜଣଙ୍କୁ ସେ ପ୍ରଦାନ କଲେ, ଯାହାସ୍ତେ ଆପଣ ପ୍ରଦାନ କଲେ ଶୀଳମ ଅନୁବ୍ରତା, ତେଣୁ ଆପଣଙ୍କର ଆମେ ସେବା କରୁଛୁ ଶୀଳମ ଅନୁବ୍ରତା। ତେଣୁ କହିବାର ଉଦ୍ଦେଶ୍ୟ ଥିଲା ଯେ ଅନ୍ୟ ଭଉଣୀମାନେ ସବୁ ତାଙ୍କର ପୁତ୍ର ସନ୍ତାନ ଜାତ ହୋଇସାରିଲାଣି, ମୋର କିନ୍ତୁ ପୁତ୍ର ନାହିଁ, ଆଉ କେବେ ପୁତ୍ର ହେବ, ଆପଣଙ୍କ ଭଳି ସମର୍ଥବାନ ପତି ଥାଇ ମୋର ଆଉ କେବେ ପୁତ୍ର ହେବ, ଏଇଭଳି ଭାବରେ ସେ କହୁଛନ୍ତି। ତେଣୁ ଏହି ପ୍ରସଙ୍ଗରେ ଏ ଯେଉଁ ଭଉଣୀମାନେ ଅଛନ୍ତି ବିନତା କଦ୍ରୁ, ଏମାନେ ସବୁ 13 ଭଉଣୀ। ଗୋଟେ କଥା ଆସେ, ଥରେ ବଶିଷ୍ଠ ଦେବ ଗୁରୁ ଭଗବାନଙ୍କର ଗୁରୁ ରାମଜୀଙ୍କର ଗୁରୁ ବଶିଷ୍ଠ ଦେବ ତାଙ୍କର ସଭାରେ ଗୋଟେ କଥା କହିଲେ, ଏଇ ଘଟଣାଟି ଗୋଟେ ପୁରାଣ ଘଟଣା, ସେ ଘଟଣାଟି କ'ଣ ନା, ଥରେ ଏ ଯେଉଁ ରହିଛନ୍ତି ବିନତା ହେଉଛନ୍ତି ଗରୁଡ଼ ଅରୁଣ, ଏମାନଙ୍କର ମା ହେଉଛନ୍ତି ବିନତା, ପିତା ତ ହେଉଛନ୍ତି କଶ୍ୟପ, ଏବଂ
ଯେଉଁ ରହିଛନ୍ତି ସର୍ପମାନେ ରହିଛନ୍ତି, କାଳିୟ, ଅନନ୍ତଦେବ, ଏମାନେ ସବୁ ଯେଉଁ ସର୍ପମାନେ ରହିଛନ୍ତି, ସର୍ପଙ୍କର ମା ହେଉଛନ୍ତି କଦ୍ରୁ। ଥରେ ବିନତା ଏବଂ କଦ୍ରୁ ଦୁଇ ଭଉଣୀ ବସିଛନ୍ତି, ସ୍ୱାମୀ ତ ଯାଇକରି ସବୁବେଳେ ଭଗବାନଙ୍କ ନାମ ନେଉଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏମାନେ ସ୍ୱାମୀ ନାହାନ୍ତି, ତେଣୁ ବସି ଗପସପ କରୁଛନ୍ତି। ଏହି ସମୟରେ ଦେବତାମାନେ ଯେଉଁ ରହିଛନ୍ତି, ସେମାନେ ସୂର୍ଯ୍ୟଙ୍କୁ ତାଙ୍କର ଯେଉଁ ସୂର୍ଯ୍ୟ ଦେବତା ବିଭୂଷଣଙ୍କୁ ସ୍ୱୟଂ ଚକ୍ଷୁରେ ଦେଖିପାରନ୍ତି। ଆମେ ଦେଖିପାରୁନି, ଆମେ ଖାଲି ଲାଗୁଛି ଗୋଟେ ଉତ୍ତପ୍ତ ପିଣ୍ଡଳା ଭଳି ଦୁଶନ୍ତି, କିନ୍ତୁ ଦେବଲୋକରେ ସେମାନେ ସୂର୍ଯ୍ୟଦେବଙ୍କୁ ଦେଖିପାରନ୍ତି, ସ୍ୱଚକ୍ଷୁରେ ଦେଖିପାରନ୍ତି ସେମାନେ। ତେଣୁ ସୂର୍ଯ୍ୟଦେବ ଯେତେବେଳେ ଯାଉଥିଲେ ତାଙ୍କର ରଥରେ ବସି, ସେତେବେଳେ ପଚାରିଲେ ଯେ କଦ୍ରୁ ପଚାରିଲେ ବିନତାଙ୍କୁ ଯେ ବିନତା ନା କ'ଣ ହେଲା, ନା ଏଇ ଯେଉଁ ଦେଖୁଛ ଯାଉଛନ୍ତି ସୂର୍ଯ୍ୟଦେବ ଯାଉଛନ୍ତି ତାଙ୍କର ରଥରେ, ତାଙ୍କ ରଥ ଯାଉଛନ୍ତି ଦେଖିପାରୁଛ ନା? ହଁ ଦେଖିପାରୁଛ ନା? ସେ ଯେଉଁ ଯାଉଛନ୍ତି ଯେଉଁ ସେଠି ମଧ୍ୟ ଅଶ୍ୱମାନେ ସବୁ ରହିଛନ୍ତି, ସେ ଅଶ୍ୱର ଯେଉଁ ଲାଙ୍ଗୁଡ଼ା ଅଛି ସେଇଟା କିଭଳି କିଭଳି ଦେଖିବା ପାଇଁ? ନା ଦେଖାଯାଉନି, କିନ୍ତୁ ଧଳା ଦେଖାଯାଉଛି ପୁରା। ନା ନା ନା, ତତେ ତୋ ଆଖି ଖରାପ ହେଇଗଲାଣି, ହେ କଳା ପୁରା, ନା କଳା ହେଲା ଧଳା ପୁରା ଲାଙ୍ଗୁଡ଼ା ଧଳା, ନା 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 କଳା ନା ନା ବାଦ ପଡ଼ିବ କ'ଣ ବାଦ, ନା ଯଦି ତୁ ଜିତିବୁ ତାହେଲେ ମୁଁ ତୋର ଦାସୀ ହେଇକି ରହିବି, ଆ ଯଦି ମୁଁ ଜିତିବି ତୁ ତୁମର ଯାତ୍ରୀ ନା, ଠିକ୍ ଅଛି ବାଦ। ତେଣୁ ଚାଲିଲେ ଦେଖିବା ପାଇଁ, ତେଣୁ ଏ କଥା କାଳିଆ ଜାଣିପାରିଲେ, କାଳିଆ ଜାଣିପାରି କ'ଣ କଲେ, ମା କହିଛନ୍ତି କଳା ବୋଲି, ତେଣୁ ସେ ଯେଉଁ ଅଶ୍ୱର ଲାଙ୍ଗୁଡ଼ରେ ଗୋଡ଼ି ହେଇ ଗୋଡ଼େଇ ହେଇକି ରହିଗଲେ। ତେଣୁ ଯେତେବେଳେ ଦୁଇ ଭଉଣୀ ଆସି ଦେଖିଲେ ଯେ ନା ସବୁ କଳା ଦୃଷ୍ଟି, ତେଣୁ ଆଶ୍ଚର୍ଯ୍ୟ ହେଇଗଲେ, ବିନୋଦ ଆଶ୍ଚର୍ଯ୍ୟ ହେଇଗଲେ, କ'ଣ କରିବେ, ସେ ତ କଥା ବାଦି ପଡ଼ିଯାଇଛନ୍ତି, ବାଦ ପଡ଼ିଯାଇଛନ୍ତି, ତେଣୁ ସେ ତାଙ୍କର ଦାସୀ ହେଇକି ରହିଲେ, ସବୁବେଳେ ଦାସୀ ହେଇକି ରହିଲେ। ତେଣୁ ଏ କଥା ଯେତେବେଳେ ଗରୁଡ଼ ବଡ଼ ହେଲେ, ସେତେବେଳେ ସେ ଦେଖିଲେ ତାଙ୍କ ମା ସବୁବେଳେ ଯାଇକରି ଏଇ କଦ୍ରୁଙ୍କର ସେବା କରୁଛି, ଦାସୀ ହିସାବ ରହିଛି। ତେଣୁ ସେ ପଚାରିଲେ, ମା କ'ଣ ପାଇଁ ତୁମେ ଏଇ ନିଜ ମାଆଙ୍କୁ ନ ପଚାରି ମାଉସୀଙ୍କୁ ପଚାରିଲେ, କଦ୍ରୁଙ୍କୁ ପଚାରିଲେ, ମାଉସୀ ମୋର ମା କାହିଁକି ତୁମର ସବୁବେଳେ ଦାସୀ ହେଇକି କାର୍ଯ୍ୟ କରୁଛନ୍ତି, ନା ମୋର ସେ ଯେଉଁ ରହିଥିଲା ମୋର ସେ ମୋ ପାଖରେ ସେ ହାରିଯାଇଥିଲେ ସେଥିପାଇଁ ମୋର ସେ ଦାସୀ ହିସାବରେ ରହିଛନ୍ତି, ନା ବର୍ତ୍ତମାନ କ'ଣ କଲେ ମୁଁ ତୁମକୁ ମୋର ମାଆଙ୍କୁ ଏଇ ଦାସତ୍ୱରୁ ମୁକ୍ତ କରିପାରିବି, ନା ତୁମେ ଯଦି ଯାଇ ଯଦି ଅମୃତ ଆଣି ମୋତେ ଦେଇଦେବ ତାହେଲେ ତୁମର ମାଆଙ୍କୁ ମୁଁ ମୁକ୍ତ କରିଦେବି, ନା ସେତିକି କରିଦେଲେ ଛାଡ଼ିଦେବ ତ, ନା ଛାଡ଼ିଦେବି। ତେଣୁ ଚାଲିଲେ ଗରୁଡ଼, ଚାଲିଲେ ସାଙ୍ଗେ ସାଙ୍ଗେ ସ୍ୱର୍ଗ ଲୋକକୁ ଚାଲିଲେ, ସ୍ୱର୍ଗ ଲୋକରେ ଯେଉଁ ରହିଛି ଅମୃତ, ଯେଉଁ ଏଇ କ୍ଷୀର ସମୁଦ୍ରରୁ ଜାହାତ ହୋଇଥିଲେ ଅମୃତ, ସେ ଅମୃତକୁ ରଖିଛନ୍ତି ସେଠି, ଗୋଟେ ସୁରକ୍ଷା ଦେଇ ପ୍ରଦାନ କରି ରଖିଛନ୍ତି, ଗଲାମାନେ ଆଲାର୍ମ ବାଜିବ ସେଠି ପହଞ୍ଚିଲା। କିନ୍ତୁ ଗରୁଡ଼ ସେ ଆଲାର୍ମ ଫାଲାର୍ମ କିଛି ନ ଆଣି ତା ଭିତରେ ବସି ସୁରକ୍ଷା ଚକ୍ରରୁ ଭେଦ କରି ସେ ଅମୃତ ଭଣ୍ଡା ଆଣି ପଳେଇ ଆସିଲେ। ତେଣୁ ଏ କଥା ଯେତେବେଳେ ଆଲାର୍ମ ବାଜିଗଲା, ସେତେବେଳେ ସାଙ୍ଗେ ସାଙ୍ଗେ ଇନ୍ଦ୍ର ଆସି ପହଞ୍ଚିଗଲେ, ଦେଖିଲେ ଆରେ ଆମର ଅମୃତକୁ ନେଇଯାଉଛନ୍ତି ଗରୁଡ଼, ତେଣୁ ତାଙ୍କ ସହିତ ଯୁଦ୍ଧ କରିବା, ତାଙ୍କ ସହିତ ଯୁଦ୍ଧ କ'ଣ କରିପାରିବେ, ଭଗବାନଙ୍କର ସେ ବାହନ, ତାଙ୍କର ଅନନ୍ତ ଶକ୍ତି ରହିଛି ଗରୁଡ଼ଦେବଙ୍କର। ଯେତେବେଳେ ବର୍ଣ୍ଣନା କରାଯାଇଛି ଅଷ୍ଟମ ସ୍କନ୍ଧରେ, ଯେତେବେଳେ ସମୁଦ୍ର ମନ୍ଥନ ଲୀଳା ଆରମ୍ଭ ହେବ, ଦେବତାମାନେ ଏବଂ ଅସୁରମାନେ ବହୁତ କଷ୍ଟ ସ୍ୱୀକାର କରି, ଯେଉଁ ମନ୍ଦର ପର୍ବତ 10,000 ଯୋଜନ ରହିଛି, ଏତେ ବିରାଟ ମନ୍ଦ ସୁନାର ପର୍ବତ, ତାକୁ ଘିନି ଆସିଥିଲେ, ଉପାଡ଼ିକି ଘିନି ଆସିଥିଲେ, କିନ୍ତୁ ତାଙ୍କର ଏତେ ଭାରିରେ ଏମାନେ ତାଙ୍କ ଭାର ସମାନ ଡପାରିକି ତଳେ ପଡ଼ିଯାଇଥିଲା ମନ୍ଦର ପର୍ବତ, ଯେଉଁଥିରେ କି ବହୁତ ଦେବତାମାନେ ଏବଂ ଅସୁରମାନେ ମୃତ୍ୟୁବରଣ କରିଥିଲେ। କିନ୍ତୁ ଭଗବାନ ଯେତେବେଳେ ତାପରେ ଦେବତାମାନେ ପୁଣି ଭଗବାନଙ୍କ ଶରଣ ଗଲେ, ଭଗବାନଙ୍କ ସ୍ମରଣ କଲେ, ତେଣୁ ଭଗବାନ ଆସି ପହଞ୍ଚିଗଲେ ଗରୁଡ଼ ପୃଷ୍ଠରେ, ଗରୁଡ଼ ପୃଷ୍ଠରେ ଆସି ଭଗବାନ ହସ୍ତେନ ଏକେନ ଲୀଳା ଗୋଟେ ବାମ ହାତରେ ସେ ମନ୍ଦର ପର୍ବତ ଟେକିଦେଲେ, ଟେକିକିରି ଗରୁଡ଼ ଉପରେ ଥୋଇଦେଲେ, ଏବଂ ଦେବତାମାନେ ଏବଂ ଅସୁରମାନେ ଭଗବାନ ନିଜେ ବସିଲେ, ଦେବତାମାନେ ଅସୁରମାନେ ସେଇ ଗରୁଡ଼ ପୃଷ୍ଠରେ ବସି ଗରୁଡ଼ ତାଙ୍କର ପକ୍ଷୀ ଭଲେଇକିରି ଯାଇ ପହଞ୍ଚିଗଲେ କ୍ଷୀର ସମୁଦ୍ର ପାଖରେ। ଏତେ ଶକ୍ତି ରହିଛି ଗରୁଡ଼ଙ୍କର, ଏତେ ଯେଉଁ ଦେବତାମାନେ ଏବଂ ଅସୁରମାନେ ତାଙ୍କୁ ଉଠାଇ ପାରିଲେ ନାହିଁ ମନ୍ଦର ପର୍ବତକୁ, ସେଇ ମନ୍ଦର ପର୍ବକୁ ନିଜ ପୃଷ୍ଠରେ ଧାରଣ କରି ସମସ୍ତ ଦେବତା ଏବଂ ଅସୁରମାନଙ୍କୁ ବସାଇ ଭଗବାନଙ୍କୁ ବସାଇ ସେ ଯାଇ ପହଞ୍ଚିଗଲେ। ଏତେ ଶକ୍ତି ରହିଛି, ତେଣୁ ଇନ୍ଦ୍ରଦେବ କ'ଣ ତାଙ୍କ ସହିତ ଯୁଦ୍ଧ କରିବେ, ଖାଲି ତାଙ୍କୁ ପ୍ରାର୍ଥନା କଲେ ହେ ଗରୁଡ଼ଦେବ ନା କ'ଣ ହେଲା ନା ଆପଣ କାହିଁକି ନେଉଛନ୍ତି ଅମୃତକୁ, କୁଆଡ଼େ ନେଉଛନ୍ତି ମୋତେ ଟିକେ କୁହନ୍ତୁ ନା ମୁଁ ମୋର ମାଉସୀକୁ ଦେବି। ନା କେଉଁ ମାଉସୀକୁ ଦେବ, ତମର ତ 12 ଜଣ ମାଉସୀ, କେଉଁ ମାଉସୀକୁ ଦେବ ନା କଦ୍ରୁ ମାଉସୀକୁ ଦେବି ନା କାହିଁକି ନା ସିଏ ତାଙ୍କର ସନ୍ତାନ ଯେଉଁ ରହିଛନ୍ତି ସର୍ପମାନେ ରହିଛନ୍ତି ସେ ସର୍ପଙ୍କୁ ପିଆଇବେ ନା ଇଏ ଅମୃତକୁ ସର୍ପଙ୍କୁ ଦେବ ସେ ନା ମୁଁ କିଛି ଜାଣିନି, ମୁଁ ମୋର ମାଆଙ୍କୁ ଉଦ୍ଧାର କରିବା ପାଇଁ ଚାହୁଁଛି। ନା ଠିକ୍ ଅଛି, ଆମେ ଗୋଟେ କଥା କରିବା, ଆପଣ ନେଇ ଦେଇଦିଅନ୍ତୁ ଆପଣ ମାଉସୀକୁ, ଆଉ ସେ ଯେଉଁ ଦେଲା ପରେ ମୁଁ ଆଣିଲେ ଆଉ କିଛି ଅସୁବିଧା ନାହିଁ। ନା ନା ତା କିଛି ଅସୁବିଧା ନାହିଁ। ତେଣୁ ବର୍ଣ୍ଣନା କରାଯାଏ ଗରୁଡ଼ଦେବ ତ ଆସିଥିଲେ ସେ ଅମୃତ ଆଣିକି ସେଇ କାଳିୟ ଯେଉଁ ରହିଛି ଦଳନ ରହିଛି ସେଇଠି ଯେଉଁ ବୃକ୍ଷ ରହିଛି ସେଇ କଦମ ବୃକ୍ଷରେ ସେ କିଛି ରଖିକିରି ସେ ଅମୃତକୁ ରଖି ଟିକେ ବିଶ୍ରାମ ନେଇଥିଲେ। ଯେଉଁ ଅମୃତ ପ୍ରଭାବରେ ଯଦିଓ ସେ କାଳିୟ ଦହନ କାଳିୟ ବିଷ ପ୍ରଭାବରେ ସମସ୍ତେ କିଛି ମୃତ୍ୟୁବରଣ କରିଥିଲେ, କିନ୍ତୁ ସେହି ବୃକ୍ଷଟି ରହିଥିଲା ଯେଉଁ ବୃକ୍ଷରେ ଭଗବାନ ଆରୋହଣ କରି ଲମ୍ପ ପ୍ରଦାନ କରି ସମୁଦ୍ର ସେ କାଳିୟ ଦହରେ କାଳିଆକୁ ଦମନ କରିଥିଲେ। ଏ ଭାଗବତ ଦଶମ ସ୍କନ୍ଦ 15 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଷଷ୍ଠ 16 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ସେହି ଗରୁଡ଼ ଯେତେବେଳେ ଆଣି ଦେଇଦେଲେ ସେ ଅମୃତକୁ ଦେଇଦେଲେ ତା ମାଉସୀକୁ ଦେଲେ କଦ୍ରୁଙ୍କୁ, ତାପରେ କହିଲେ ତାହେଲେ ବର୍ତ୍ତମାନ ମୋର ମାଆକୁ ଉଦ୍ଧାର ହେଲା ନା ହଁ ଉଦ୍ଧାର ହେଲା କହି ସେତେବେଳେ ଚାଲିଗଲେ। ତାପରେ ସାଙ୍ଗେ ସାଙ୍ଗେ ଇନ୍ଦ୍ରଦେବ ଆସି ସେ ତାଙ୍କ ପିଲାଙ୍କୁ ଯେଉଁ ସର୍ପଙ୍କୁ ପିଇବା ପୂର୍ବରୁ ପିଇଲା ବେଳକୁ ଇନ୍ଦ୍ରଦେବ ଆସି ସେଇଟାକୁ ନେଇ ପଳାଇଗଲେ। ତେଣୁ ଏହି ଲୀଳାଟି କହି ବଶିଷ୍ଠଦେବ ଚାଲିଗଲେ। ତାପରେ ବର୍ତ୍ତମାନ ବଶିଷ୍ଠଦେବ ଚାଲିଗଲା ପରେ ଭଗବାନ ରାମଚନ୍ଦ୍ର ଅଛନ୍ତି, ଲକ୍ଷ୍ମଣ ଅଛନ୍ତି, ଭରତ ଅଛନ୍ତି, ଶତ୍ରୁଘ୍ନ ଅଛନ୍ତି, ରାଣୀମାନେ ଅଛନ୍ତି, ଦଶରଥ ମହାରାଜଙ୍କ ରାଣୀମାନେ ଅଛନ୍ତି ଏବଂ ଅନ୍ଥରା ମଧ୍ୟ ରହିଛି। ସେ ତାଙ୍କ ଭିତରେ ଆଲୋଚନା ଚାଲିଛି ଯେ ଗୁରୁଦେବ ଯେଉଁ କଥାଟା କହିଲେ ତାର ଅର୍ଥ କ'ଣ, ଏ ଯେଉଁ ଉପାଖ୍ୟାନର ଅର୍ଥ କ'ଣ। ତେଣୁ ଭଗବାନ ରାମଙ୍କୁ ପଚରାଗଲା କ'ଣ ଆଦରୁ ଶିକ୍ଷା ମିଳିଲା କ'ଣ। ମୁଁ ଭଗବାନ ରାମଚନ୍ଦ୍ର କହିଲେ କହିଲେ ବିନତା ଯେଉଁ ଚକ୍ଷୁକୁ ବିଶ୍ୱାସ କଲେ, ଚକ୍ଷୁରେ ଦେଖିଲେ ଯେ କାଳିଆ ସେ ଯେଉଁ ସୂର୍ଯ୍ୟଦେବଙ୍କର ଅସର ଲାଙ୍ଗୁଡ଼ କଳା, ତେଣୁ ସେ ଚକ୍ଷୁକୁ ବିଶ୍ୱାସ କରିଗଲେ। କିନ୍ତୁ ଚକ୍ଷୁକୁ ବିଶ୍ୱାସ କରିବା କଥା ନୁହଁ, ଶାସ୍ତ୍ରକୁ ବିଶ୍ୱାସ କରିବା କଥା। ଆମର ଯେଉଁ ରହିଛି ଓଡ଼ିଆରେ ଓଡ଼ିଶାରେ ଓଡ଼ିଆରେ ଯେ ଯାହା ନ ଦେଖିବ ଦୁଇ ନୟନେ ପରତ ନ ଯିବ ଗୁରୁ ବଚନେ, ଆମେ ନିଜ ଚକ୍ଷୁକୁ ବିଶ୍ୱାସ କରିପାରିବା ନାହିଁ। କାରଣ ଚକ୍ଷୁ ହେଉଛି ଏ ମାୟା ଦ୍ୱାରା ଏ ଭୌତିକ ଜଗତ ଦ୍ୱିଗୁଣ ଭିତରେ ରହିଛି ଚକ୍ଷୁ, ତେଣୁ ଆମେ ଚକ୍ଷୁରେ ଯାହା ଦେଖିବା ସେଇଟା ଯେ ଠିକ୍ ସେଇଟା ଠିକ୍ ଠିକ୍ ନୁହଁ, ଶାସ୍ତ୍ର ପ୍ରମାଣ ହେଉଛି ଶ୍ରେଷ୍ଠ ପ୍ରମାଣ। ଭଗବାନ ରାମଚନ୍ଦ୍ର କଥା କହିଲେ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବଙ୍କର ଯେଉଁ ଅସ୍ୱର ଲାଙ୍ଗୁଡ଼ ସେଇଟା ଧଳା ବୋଲି ବୁଝିବାକୁ ପଡ଼ିବ, ତେଣୁ ସେହି ଅନୁସାରେ ସେ ନିଜ ଚକ୍ଷୁକୁ ବିଶ୍ୱାସ କରିବା କଥା ନୁହଁ, କିନ୍ତୁ ନିଜ ଚକ୍ଷୁକୁ ବିଶ୍ୱାସ କରିବାର ସେ ଭୁଲ ହେଲା ତାଙ୍କର, ସେଇଟା ଗୋଟେ ଭୁଲ ହେଲା। ତେଣୁ ତାପରେ ଭରତଙ୍କୁ ପଚାରଗଲା ଭରତ ମହାରାଜ ଆପଣଙ୍କର କ'ଣ ଶିକ୍ଷା କଲେ ଏଇ ଗଳ୍ପରୁ ଉପାଖ୍ୟାନରୁ। ଭରତ କହିଲେ ମାଆଙ୍କ କଥା ଅବିଚାରରେ ଗହଣୀୟ ନୁହେଁ, ମାଆ କହିଦେଲେ ବୋଲି ମାଆ ଅବଶ୍ୟ କହିନାହାନ୍ତି, କିନ୍ତୁ କାଳିଆ ଯାଇକରି ଆଗତରେ ପଡ଼ି ଯାଇ କଳା ହେଇଗଲେ, ଗୋଳି ହେଇକି ନିଜେ ଗୁଡ଼େଇ ହେଇକି ରହିଗଲେ, ମାଆଙ୍କ କଥାକୁ ଏଇଟା ଗ୍ରହଣ କରିବା କଥା, ମା ଭୁଲ ଅଛି ଭୁଲ କରିଛନ୍ତି ମାନେ ସେଇଟା କହିବା କଥା ନା, ତମେ ଭୁଲ କରିଛ ଏଇଟା କହିବା କଥା, କିନ୍ତୁ ମାଆଙ୍କ କଥାକୁ ସେ ଅବିଚାରରେ ଗ୍ରହଣ କରିଦେଲେ, ସେଇଟା ତାଙ୍କର ଭୁଲ ହେଲା, କାଳିଆର ଭୁଲ ହେଲା। ଯେଉଁଥିପାଇଁ କି କାଳିଆ ଗରୁଡ଼ଙ୍କର ଭୟରେ ଯାଇ ଲୁଚିକି ରହିଥିଲେ ଯମୁନା ନଦୀରେ, ଯେଉଁ କାଳିଆ ଦଣ୍ଡରେ ରହିଥିଲେ ସେଠି ରହିଥିଲେ, ତାଙ୍କର ଭୁଲ ସେଇଟା ହେଲା। ଏକଥା ଭରତ ମହାରାଜ କହିଲେ, ଏଥିରୁ ବୁଝା ପଡ଼ୁଥିଲା ଯେ ଭରତ ମହାରାଜ ମଧ୍ୟ ତାଙ୍କର ମାଆଙ୍କୁ ଗ୍ରହଣ କରିବେ ନାହିଁ, ତାଙ୍କ ମାଆଙ୍କୁ ତ୍ୟାଗ କରିଦେବେ। କହିକି ଯେତେବେଳେ ପରେ ଭଗବାନ ରାମଚନ୍ଦ୍ରଙ୍କୁ 14 ବର୍ଷ ବନବାସ ଦେବେ, ସେତେବେଳେ ଭରତ ମହାରାଜ ତାଙ୍କ ମାଆଙ୍କୁ ତ୍ୟାଗ କରିଦେବେ, ଏଇଥିରୁ ଜଣାପଡ଼ିଲା। ତାପରେ ଲକ୍ଷ୍ମଣଙ୍କୁ ପଚରାଗଲା, ଲକ୍ଷ୍ମଣ ମହାରାଜ ଆପଣ କ'ଣ ଚିନ୍ତା କରୁଛନ୍ତି। ତେଣୁ ଲକ୍ଷ୍ମଣ କହିଲେ ଯେ ଯଦିଓ ଗରୁଡ଼ ସମସ୍ତଙ୍କୁ ଭକ୍ଷଣ କରନ୍ତି, କିନ୍ତୁ ଅନନ୍ତଦେବଙ୍କୁ ସେ ଭକ୍ଷଣ କରନ୍ତି ନାହିଁ, କାହିଁକି ନା ଅନନ୍ତଦେବ ଭଗବାନଙ୍କ ଶରଣରେ ଅଛନ୍ତି, ତେଣୁ ସେ ତାଙ୍କୁ ଭକ୍ଷଣ କରନ୍ତି ନାହିଁ। ତେଣୁ ସେହିଭଳି ଭାବରେ ଏଇଥିରେ ବୁଝା ପଡ଼ିଲା ଯେ ଲକ୍ଷ୍ମଣ ଦେବ ଯାହାହେଲେ ମଧ୍ୟ ସେ ଭଗବାନ ରାମଚନ୍ଦ୍ରଙ୍କ ସବୁବେଳେ ତାଙ୍କର ଶରଣରେ ରହିବେ। ତାପରେ ପଚରାଗଲା ଶତ୍ରୁଘ୍ନଙ୍କୁ, ଯେ ଶତ୍ରୁଘ୍ନ କହିଲେ ଶତ୍ରୁଘ୍ନ ଦେବ ଆପଣ କ'ଣ ଏଇଟାକୁ କ'ଣ ଅର୍ଥ ବୁଝିଲେ। ନା ମୁଁ ଏଥିରୁ ଏତିକି ବୁଝିଲି, ଗୁରୁଦେବ ଯାହା କହୁଛନ୍ତି ତାର ଅର୍ଥ ହେଉଛି ଏଇଟା, ତମେ ବାଦ ବିବାଦରେ ପଡ଼ିବ ନାହିଁ, ବାଦ ବିବାଦରେ ପଡ଼ିଲେ ଝାମଲା ଅଛି, ବାଦ ବିବାଦରେ ପଡ଼ିବ ନାହିଁ। ତେଣୁ ଏଇଥିରୁ ବୁଝା ପଡ଼ୁଥିଲା ଯେ ଶତ୍ରୁଘ୍ନ ସବୁବେଳେ ଭରତଙ୍କର ଶରଣରେ ରହିବେ। ତେଣୁ ସେ ଫେରି ଆସିଲା ପରେ ମନ୍ଥୁରା କହିଲେ କୈକେୟୀଙ୍କୁ, ମନ୍ଥୁରା କହିଲେ କୈକେୟୀ କ'ଣ ହେଲା, ନା ଏ ଯେଉଁ କଥା ଶୁଣିଲ ତ, ବଦ୍ରୁ କଦ୍ରୁ ଏବଂ ବିନିତା କଥା ଶୁଣିଲ ତ, ନା ହଁ ଶୁଣିଲି, ନା ଏଥିରୁ କ'ଣ ବୁଝିଲ, ନା କ'ଣ କ'ଣ ତମେ ବୁଝିଲ କ'ଣ, ନା ଦେଖ ତମେ ମଧ୍ୟ ଏଇଭଳି ଭାବରେ ତମକୁ ମଧ୍ୟ ରାଜା ରାମଚନ୍ଦ୍ର ରାଜା କରି ତମକୁ ସେ ତମକୁ ଭରତ ତାଙ୍କର କ'ଣ ତାଙ୍କ ସେବକ ହେଇକି ରହିବେ, ଚାକର ହେଇକି ରହିବେ, ତମେ ମଧ୍ୟ ସେଇଭଳି ଭାବରେ ତାଙ୍କ ଅଧୀନରେ ରହିବ, ଏ କଥା ବୁଝିପାରିଲନି। ଏଇଥିରୁ ରାମାୟଣର ପ୍ରସଙ୍ଗ ଆସୁଛି, ଏ ଦୁଆଦୁରୁ ମଧ୍ୟ ବହୁତ କଥା ରହିଛି। ଯାହା ହଉ, ଏଇଭଳି ଭାବରେ ଦିତି ତାଙ୍କ ସ୍ୱାମୀଙ୍କୁ ଯେତେବେଳେ ପ୍ରାର୍ଥନା କରୁଛନ୍ତି, ତାପରେ ସ୍ୱାମୀ ଯେହେତୁ ସେ କାମ ପୀଡ଼ିତା ହୋଇଛନ୍ତି, ତେଣୁ ଯଦିଓ ସେ ନ ଚାହିଁଲେ ମଧ୍ୟ ତାଙ୍କ ସହିତ ସେ ସଙ୍ଗ କରିବେ ଏବଂ ଏଇ ଆସିବେ, ଯିଏକି ଜୟ ଏବଂ ବିଜୟ ଥିଲେ ବୈକୁଣ୍ଠ ଲୋକରେ, ସେ ଆସିବେ ହିରଣ୍ୟାକ୍ଷ ଏବଂ ହିରଣ୍ୟକଶ୍ୟପ ରୂପରେ। ତେଣୁ ଆମେ କଥାକୁ ଡିସିସନ୍ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି, ଦାୟୀ ଗୋର ପ୍ରମାନନ୍ଦୀ, ଜୟ ଶ୍ରୀ ଗୋପାଳ।